वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 68 अध्याय श्लोक 10। तामा पतंती गदया गदांगृधे गदाग्रजो निर्विभिदेश श्रद्धा गदाग्रजो निर्विभिदेश श्रद्धा उद्यम्य बाहो न विधावतो जितः शिरांश चक्रेण जहार लीलया तामा पतंतीं गदया गदांगृधे गदाग्रजो निर्विभिदे सहस्रधा उद्यम्य बाहो न विधावतो जितः शिरांश चक्रेण जहारलीलया तामा पतंतीं गदया गदांगृधे गदाग्रज निर्विभिदे सहस्रधा बुद्ध्याम बाहो न विधावतो जितः शिरांश चक्रेण जहार लीलया तामा पतंतीं गदया गदांगृधे गदाग्रजो निर्विभिदे सहस्रधा उद्यम्य बाहो न विधावतो जितः शिरांश चक्रेण जहार लीलया तामा पतंतीं गदया गदांगृधे गदाग्रजो निर्विभिदे सहस्रधा उद्यम्य बाहो न विधावतो जितः शिरांश चक्रेण जहार लीलया तमा पतंतीं गदया गदांगृधे उदाग्रजो निर्विभिदे सहस्रधा उद्यम बाहो न विधावतो जितः शिरांश चक्रेण जहार लीलया। केवल जो मैंने भागवत श्लोक को पाठ कर ले सेवन पवित्र ही गले। ये श्लोक भगवान का ठारु अलग भिन्न नुहति भगवान भागवंत एका जमी आम महामंत्र कीर्तन करे से भाव में ये भगवान ये भागवत द्वादश स्कंद वर्णना कर गोटे श्लोक जी पाठ करेंगे पढ़े अधार से पवित्र होजे द्वादश स्कंद द्वादश अध्याय वर्णना कर भागवत यह शास्त्र खाली गोटे श्लोक गोटे शब्द पड़गला कान से पवित्र होजीव ये शास्त्र ये भागवत तेणु जहाँ आमको सौभाग्य मिलती आम भगवान का लीला वर्णना करे ये लीलाटी चलती आसाम काम रूप से समय से स्थान नाम थिला प्राग ज्योतिषपुर ପ୍ରାକ୍ ଜ୍ୟୋତିଷପୁରରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭଗବାନ ସତ୍ୟଭାମାଙ୍କ ସହିତ ଗରୁଡ଼ ପୃଷ୍ଠରେ ଆରୋହଣ କରିକି ଯାଇ ସେଠି ପହଞ୍ଚିଗଲେ, ଦ୍ୱାରକାରୁ ପ୍ରାକ୍ ଜ୍ୟୋତିଷପୁର ପହଞ୍ଚିଗଲେ। ଏହା ବିଭିନ୍ନ ପ୍ରକାର ସବୁ ରହିଛି, ସୁରକ୍ଷା କବଚ ସବୁ ରହିଛି, ଭଗବାନ ସବୁ ଭେଦ କଲେ। ପ୍ରଥମେ ପାହାଡ଼ର ସୁରକ୍ଷା ଥିଲା, ପାହାଡ଼ର କବଚ ଥିଲା, ତାକୁ ଭେଦ କଲେ। ତାପରେ ଜଳ, ତାପରେ ବାୟୁ, ତାପରେ ଅସ୍ତ୍ର, ତାପରେ ଅଗ୍ନି, ଏହିଭଳି ଭାବରେ ସବୁ ଗୋଟେ ଅସ୍ତ୍ର ଇଏ କରିସାରିଲା ପରେ ଭେଦ କରିସାରିକି ଯେତେବେଳେ ପହଞ୍ଚିଗଲେ, ସେହି ସମୟରେ ଭଗବାନ ଶଙ୍ଖନାଦ କଲେ। ଯୁଦ୍ଧ ହେବ, ଅତର୍କିତ ଭାବରେ ଆକ୍ରମଣ କରାଯିବ ନାହିଁ। ଅତର୍କିତ ଭାବରେ ସେମାନେ ରହିଛନ୍ତି ତାଙ୍କର ଗୃହରେ, ଯେଉଁ ଆମେରିକାରେ ସେ ରହିଥିଲେ, ସେମାନେ ତାକୁ ଶହେ କେତେ ମହାରାଣା କେତେ ଘର ରହିଥିଲା, ଏମାନେ ଯାଇକିରି ବାଡ଼େଇଦେଲେ ତାକୁ। ଇଏ କ'ଣ ଯୁଦ୍ଧ? ଏ ଯୁଦ୍ଧ କରି ସେମାନେ ଯିବେ କେଉଁଠିକି? ସେମାନେ ସ୍ୱର୍ଗକୁ ଯିବେ? ଏଇଭଳି ଭାବରେ ତାଙ୍କ ଧାରଣା। ଏ ଯୁଦ୍ଧ ହେବ ମାନେ ତୁମେ ଶଙ୍ଖ ବଜେଇବ, ଚ୍ୟାଲେଞ୍ଜ କରିବ, ଯେ ଚାହିଁବ ଯୁଦ୍ଧ କରିବା ପାଇଁ ସେ ଆସିବ, ନହେଲେ ସେ ସରେଣ୍ଡର କରିବ। ଇଏ ହେଉଛି ନିୟମ, ଇଏ ହେଉଛି ଧର୍ମ, ଧର୍ମଯୁଦ୍ଧ, ଧର୍ମଯୁଦ୍ଧ ହେଉଛି ଏଇଟା। ମୁଁ ଯୁଦ୍ଧ କରିବି, ଶଙ୍ଖ ବଜେଇବି, ତାଙ୍କୁ ଆହ୍ୱାନ କରିବି। ତେଣୁ ଭଗବାନ ସେଇଭଳି ଭାବରେ ଶଙ୍ଖ ବଜେଇଲେ, ତୁମେ ଯଦି ଚାହୁଁଛ ଯୁଦ୍ଧ କରିବା ପାଇଁ ଯୁଦ୍ଧ କର, ନହେଲେ ସରେଣ୍ଡର କର। କିନ୍ତୁ ସିଏ ଚାହିଁଲେ ଯୁଦ୍ଧ କରିବା ପାଇଁ, ଗଦା ଏ ମୁର ଶୋଇକି ଶୟନ କରିଥିଲା ଜଳରେ, ଆମେ ସେଇଟା ବର୍ଣ୍ଣନା କରୁଥିଲେ, ସେ ସବୁବେଳେ ନିଶାରେ ଚୋର ହେଇକି ରହୁଛି, ତେଣୁ ଜଳ ଭିତରେ ରହିଥିଲା। ଶଙ୍ଖନାଦ ଯେତେବେଳେ ଶୁଣିଲେ, ଭଗବାନଙ୍କର ପାଞ୍ଚଜନ୍ୟ ଶଙ୍ଖ, ଭଗବାନଙ୍କର ସବୁକିଛି ଦିବ୍ୟ, ଭଗବାନଙ୍କର କ'ଣ ଶଙ୍ଖ ଦିବ୍ୟ ଶଙ୍ଖ, ପାଞ୍ଚଜନ୍ୟ ଋଷିକେଶ, ଭଗବାନ ଗଦା କୌମୋଦକୀ ମଧ୍ୟ ଦିବ୍ୟ ଗଦା, ଭଗବାନ ଚକ୍ର ସୁଦର୍ଶନ ଦିବ୍ୟ ଦିବ୍ୟ ଚକ୍ର, ଏଇଭଳି ଭାବରେ ସବୁକିଛି ଭଗବାନଙ୍କର ସବୁ ସାଙ୍ଗ ଧନୁ, ଭଗବାନଙ୍କର ଧନୁ ରହିଛନ୍ତି। ବିଶେଷ ଭାବରେ ଭଗବାନ ରାମଜୀଙ୍କର ଧନୁ ରହିଛି, ସାରଙ୍ଗ ଧନୁ, ଭଗବାନ ପ୍ରାଣୋର ମହାସାୟକ ଚାରୁ ଚାପମ, ପ୍ରାଣ ହସ୍ତରେ ହସ୍ତରେ ମହାସାୟକ ଧରିଛନ୍ତି, ଧାରଣ କରିଛନ୍ତି, ସେ ଯେଉଁ ଧନୁ ଧାରଣ କରିଛନ୍ତି ମହାସାୟକ ଚାରୁ ଚାପମ, ବହୁତ ସୁନ୍ଦର ତାହାଙ୍କର ଯେଉଁ ରହିଛି ଚାପ ବା ସର ସବୁ ରହିଛି। ତେଣୁ ଏହିଭଳି ଭାବରେ ଭଗବାନ ସେଇ କୃଷ୍ଣ ସେଇ ରାମ, ତେଣୁ ଆମର କଳିକାଳରେ ଇଏ ହେଉଛନ୍ତି ଆରାଧ୍ୟ। ଆମର ପ୍ରଭୁପାଦ ମହାରାଜ କହିଛନ୍ତି, ଭଗବାନ ରାମଚନ୍ଦ୍ର, ଭଗବାନ କୃଷ୍ଣ ଏବଂ ଭଗବାନ ଗୌରାଙ୍ଗ ମହାପ୍ରଭୁ, ଏ ଷଡ଼ଭୁଜ ରୂପ ଭଗବାନଙ୍କର। ଦୁଇ ହାତରେ ଭଗବାନ ଧରିଛନ୍ତି କ'ଣ ନା ସର, ସର ଧରିଛନ୍ତି, ସର ଏବଂ ଇଏ ଧନୁ ଏବଂ ସର, ଇଏ ଭଗବାନ ରାମଚନ୍ଦ୍ର। ଭଗବାନ କୃଷ୍ଣ ଧରିଛନ୍ତି ବାଁସୁରୀ ଏବଂ ମହାପ୍ରଭୁ ଧରିଛନ୍ତି ଦଣ୍ଡ କମଣ୍ଡଳୁ। ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, କଳିଯୁଗରେ ଲୋକମାନେ ଏଇ ତିନି ଜଣଙ୍କର ଆରାଧନା କରିବେ, ଏକାଦଶ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି। ତେଣୁ ଇଏ ହେଉଛି ଷଡ଼ଭୁଜ ଗୌରାଙ୍ଗ। ଯାହା ହଉ, ଭଗବାନ ସେ ତାଙ୍କର ସାରଙ୍ଗ ଧନୁକୁ ନେଇକି ଯାଇଥିଲେ, ଏଇଭଳି ଭାବରେ ଯାଇଛନ୍ତି। ଯେତେବେଳେ ମୁର ଆସିଗଲା ଚ୍ୟାଲେଞ୍ଜ କରିକିରି, ମୋର ପଞ୍ଚମୁଖ ରହିଛି ତାହାର ଆମେ ବର୍ଣ୍ଣନା କରୁଛେ, ଦଶଟି ଆଠଟି ଶ୍ଳୋକରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ମୋର ସହିତ ଯେଉଁ ଯୁଦ୍ଧ। ତେଣୁ 6-13 ଏ ଆଠଟି ଶ୍ଳୋକରେ, ଆମେ ଆଜି 10 ଶ୍ଳୋକ କହୁଛେ। ତେଣୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଯେଉଁ ମୋର ଛାଡ଼ିଥିଲା, ତାର ତୀରକୁ ଛାଡ଼ିଥିଲା, ଧନୁସରକୁ ଛାଡ଼ିଥିଲା, ଭଗବାନ ଏଇଠି ତାକୁ ଇଏ କରିଦେବେ, ତାକୁ ତିନି ଖଣ୍ଡ କରିଦେବେ। ଆ ପୂର୍ବରୁ ଗତ ଶ୍ଳୋକରେ ଆମେ କହୁଥିଲେ ତିନି ଖଣ୍ଡ କରିଦେଲେ, ଦୁଇଟି ଶ୍ଳୋକ ଦୁଇଟି ସ୍ୱରରେ ତିନି ଖଣ୍ଡ କରିଦେଲେ। ତିନି ଖଣ୍ଡ କରି ଯେତେବେଳେ ଭଗବାନ ତାର ମୁଖ ବିରାଟ ବିରାଟ ମୁଖ ରହିଛି, ପାଞ୍ଚ ମୁଖ, ଯେମିତି କ'ଣ ଜ୍ୱଳନ୍ତ ଅଗ୍ନି, ଜ୍ୱଳନ୍ତ ଅଗ୍ନି ପ୍ରବେଶ କରୁଛି, ଏହିଭଳି ଭାବରେ ତାଙ୍କର ଶକ୍ତି ଥିଲା, ଏତେ ଶକ୍ତି ଥିଲା। କିନ୍ତୁ ଭଗବାନ ପାଖରେ କ'ଣ ତାର ତାର ମହତ୍ତ୍ୱ କ'ଣ ଭଗବାନ ପାଖରେ? ଭଗବାନଙ୍କର ଏତେ ଶକ୍ତି ରହିଛି, କେହି ତାଙ୍କ ସହିତ ସମାନ ହୋଇପାରିବେ ନାହିଁ। ସେଥିପାଇଁ ଏଠି ଗୋଟେ ଶବ୍ଦ ରହିଛି ଅଜିତ, ସେ ହେଉଛନ୍ତି ଅଜିତ, କେହି ତାଙ୍କୁ ଜିତିପାରିବେ ନାହିଁ। ଇଏ କିନ୍ତୁ ଚିନ୍ତା କରୁଥିଲା ତାଙ୍କୁ ଜିତିଯିବ, ଅଜିତକୁ ମୁଁ ଜିତିଯିବି, ଅଜିତକୁ ଜିତି ହେବ, କିନ୍ତୁ ତାର ଉପାୟ ରହିଛି। କିନ୍ତୁ ଇଏ ନିଜ ଚେଷ୍ଟାରେ ଚିନ୍ତା କରୁଥିଲା ମୁଁ ଜିତିଯିବି, ମୋର ଏତେ ଶକ୍ତି ରହିଛି, କିନ୍ତୁ ସେ ଜାଣିପାରୁନାହିଁ ଏ ଶକ୍ତି ସବୁ ସେଇ ଭଗବାନ ଦେଇଛନ୍ତି, ସେଇ ଶକ୍ତିମାନ ହେଉଛନ୍ତି ସିଏ। ଆମେ ଯେତେ ଶକ୍ତି ରହିଛି, ଆମେ କଥା କହୁଛେ, ଆଖିରେ ଦେଖୁଛେ, କାନରେ ଶୁଣୁଛେ, ଏଇଭଳି ଭାବରେ ବିଭିନ୍ନ ଶକ୍ତି ଯେଉଁ ଆମେ ରହିଛି, ଏସବୁ ଆମେ କହୁଛେ ମୋର, ଏସବୁ ଆମେ କରୁଛୁ ମୋର। ଭଗବତ ଗୀତାରେ ଭଗବାନ କହିଛନ୍ତି ରହିଛି ଏ ପାଞ୍ଚଟି କାରଣ ରହିଛି, ସବୁ ବସ୍ତୁର ସବୁ କାର୍ଯ୍ୟର ପାଞ୍ଚଟି କାରଣ ରହିଛି। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି କ'ଣ ନା ଅଧିଷ୍ଠାନଂ ତଥା କର୍ତ୍ତା କରଣଂ ଚ ପୃଥକ୍ ବିଧମ୍ ବିବିଧାଶ୍ଚ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମମ୍। ଯେଉଁ କାର୍ଯ୍ୟ ହେଉଛି ଆମେ ଏଠି ବର୍ତ୍ତମାନ କଥା କହୁଛେ, ଭାଗବତ କଥା କହୁଛେ, ଏଥିରେ ପାଞ୍ଚଟି କାରଣ ରହିଛି, ପାଞ୍ଚଟି କାରଣ ରହିଛି ଯେଉଁ କଥା କହୁଛେ ଭାଗବତମ୍। ପ୍ରଥମେ ହେଲା ଅଧିଷ୍ଠାନଂ, ଯେଉଁଠି ଆମେ କହୁଛେ କଥା, ଭଗବାନଙ୍କର ଧାମରେ ଭଗବାନଙ୍କର ମନ୍ଦିରରେ ଆମେ କଥା କହୁଛେ, ଏ ହେଉଛି ନିର୍ଗୁଣ ନିର୍ଗୁଣ ସ୍ଥାନ ଏଇଟା, ଏଠି ଗୁଣର ପ୍ରଭାବ ନାହିଁ। ଭୌତିକ ଜଗତରେ ସବୁଠାରେ ଗୁଣର ପ୍ରଭାବ ରହିଛି, କିନ୍ତୁ ଆମେ ଯେଉଁ କଥା କହୁଛେ ଏଠି ଗୁଣର ପ୍ରଭାବ ନାହିଁ। ନିର୍ଗୁଣ ମନ ନିକେତନ ନିର୍ଗୁଣ ଭବେତ୍, ଭାଗବତ ଏକାଦଶ ସ୍କନ୍ଧ ସତେଇଶ ଅଧ୍ୟାୟରେ ଭଗବାନ କହିଛନ୍ତି, ପଚିଶ ଅଧ୍ୟାୟରେ କହିଛନ୍ତି। ତେଣୁ ଏ ଅଧିଷ୍ଠାନ କର୍ତ୍ତା, ଏ ପାଦସେବା ଦାସ କହୁଛନ୍ତି କର୍ତ୍ତା, କର୍ତ୍ତା ପାଦସେବା ଦାସ। କରଣଂଚ ବିବିଧ ପୃଥକ୍ ବିଧମ୍, ଏଇ ଯେଉଁ ଆମେ କହୁଛେ ମାଇକ୍ ମାଇକ୍ ଏସବୁ ବିଭିନ୍ନ ପ୍ରକାର କରଣ ରହିଛି, ଆମେ ବସିଛେ ଚେୟାରରେ ବସିଛେ, ଏସବୁ ହେଉଛି କରଣ, ଏସବୁ କାର୍ଯ୍ୟ ଯେଉଁ ଆମକୁ ସାହାଯ୍ୟ କରୁଛି କାର୍ଯ୍ୟରେ। କରଣଂଚ ପୃଥକ୍ ବିଧମ୍ ଏବଂ ବିବିଧା ଚ ପୃଥକ୍ ଚେଷ୍ଟା, ଆ ପାଇଁ ଆମେ ବହୁତ ଚେଷ୍ଟା କରିଛେ। ଏ ଯେଉଁ କଥା କହୁଛେ ଏ ସାଙ୍ଗେ ସାଙ୍ଗେ ଏ କଥା କହିବା ଆରମ୍ଭ କରି ନା, ଆମେ ବହୁତ ଚେଷ୍ଟା ହେଇଛି, ବହୁତ ପଢ଼ିଛୁ, ସବୁ କରିଛୁ, ଶୁଣିଛୁ, ଗୁରୁମୁଖରୁ ଶ୍ରବଣ କରିଛୁ, ଶାସ୍ତ୍ର ସାଧୁ ଶାସ୍ତ୍ର ଗୁରୁ ଏମାନଙ୍କୁ ସବୁ ଶୁଣିଛୁ ପଢ଼ିଛୁ, ଏସବୁ କରିବା ଏଇ ଚେଷ୍ଟା, ଚେଷ୍ଟା ବିବିଧା ଅଛି ପ୍ରତ୍ୟେକ ଚେଷ୍ଟା। କିନ୍ତୁ ଏତେ ସତ୍ତ୍ୱେ ଯଦି ଭଗବାନଙ୍କର ସାଙ୍କ୍ସନ୍ ନ ହେବ ଆମେ କିଛି କରିପାରିବା ନାହିଁ। ଦୈବଂ ଚାହିଁବା ହାତର ପଞ୍ଚମ, ପଞ୍ଚମ କାରଣ ହେଉଛି ଦୈବ ଭଗବାନ, ଏବଂ ଏଇଟା ହେଉଛି ଶ୍ରେଷ୍ଠ କାରଣ, ଜ୍ୟେଷ୍ଠ କାରଣ ଏଇଟା। ତେଣୁ ଭଗବାନ କହିଲେ ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ କ'ଣ ନା ନ୍ୟାଜଂ ବା ବିପରୀତ ବା ପଞ୍ଚେତ ତସ ହେ ଦେବ, ଯିଏ ଯେଉଁ ଧର୍ମ ଧାର୍ମିକ କାର୍ଯ୍ୟ କରୁ ବା ଅଧାର୍ମିକ କାର୍ଯ୍ୟ କରୁ, ତାହେଲେ ପାଞ୍ଚଟି ହେଉଛି କାରଣ। ତଥେବ ସତି କର୍ତ୍ତାରଂ ଆତ୍ମାନଂ କେବଳଂ ତୁଜ ପଶ୍ୟତି ଅକୃତ ବୋଧ ଚାନ ନ ସ ପଶ୍ୟତି ଦୁର୍ମତି। ଯେଉଁମାନେ ପ୍ରକୃତରେ ବୁଦ୍ଧି ନାହିଁ ବୁଦ୍ଧିହୀନ, ସେମାନେ ଭାବନ୍ତି କ'ଣ ନା ମୁଁ ସବୁ କରୁଛି, ମୁଁ ସବୁ କରୁଛି। ଭଗବତ ଗୀତାର ଅନ୍ୟ ସ୍ଥାନରେ ମଧ୍ୟ ଭଗବାନ କହିଛନ୍ତି ପ୍ରକୃତି କ୍ରିୟମାଣାନି ଗୁଣୈ କର୍ମାଣି ସର୍ବସ ଅହଂକାର ବିମୁଢ଼ ଆତ୍ମା କର୍ତ୍ତାହମ୍ ଇତି ମାନ୍ୟତେ। ଏ ପ୍ରକୃତିର ଗୁଣ ଦ୍ୱାରା ସମସ୍ତେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଯେଉଁମାନେ ମୂର୍ଖ ଯେଉଁମାନେ ଅହଂକାର ଦ୍ୱାରା ବଶବର୍ତ୍ତୀ ହୋଇଛନ୍ତି ସେମାନେ ଭାବୁଛନ୍ତି କର୍ତ୍ତା ଅହମ୍, ମୁଁ ହେଉଛି କର୍ତ୍ତା। ତେଣୁ ପ୍ରକୃତରେ ଏସବୁ କାରଣ ରହିଛି, ପାଞ୍ଚଟି କାରଣ ରହିଛି, ବା ଆମେ ଯେଉଁ କାର୍ଯ୍ୟ କରୁଛେ ଗୁଣର ପ୍ରଭାବରେ କରୁଛେ, ଅଧିକାଂଶ ଲୋକ ଏଇଟା କରୁଛନ୍ତି। କିନ୍ତୁ ଆମେ ଯେଉଁ ଏଇଟା କଥା କହୁଛେ ଏଇଟା ଆମେ ଗୁଣର ପ୍ରଭାବରେ କହୁନାହିଁ, ଏଇଟା ନିର୍ଗୁଣ ଗୁଣର ଉର୍ଦ୍ଧ୍ୱରେ ଭଗବାନ କଥା, ଏଠି ଗୁଣର ପ୍ରଭାବ ନାହିଁ। କିନ୍ତୁ ଏଠି ଚିନ୍ତା କରିବାକୁ ପଡ଼ିବ, ଆମେ ଯେଉଁ କରୁଛେ ଏ ଭଗବାନ କୃପା, ଏସବୁ ଦେଇଛନ୍ତି ଆମକୁ ଶକ୍ତି ଦେଇଛନ୍ତି, ସିଏ ଆମ କଥା କହିବାକୁ ଶକ୍ତି ଦେଇଛନ୍ତି, ଦେଖିବାକୁ ଚକ୍ଷୁରେ ଦେଇଛନ୍ତି, ଦେଖୁଛ ଆମେ ଏସବୁ ଭଗବାନ କୃପାରୁ ଆମେ କରିପାରୁଛେ। କିନ୍ତୁ ଯେଉଁମାନେ ଅହଂକାର ବୁଢ଼ା ଆତ୍ମା ସେ କହନ୍ତି ମୁଁ ସବୁ କରୁଛି, ଭଗବାନ କିଏ ମୋର, ସେଇଭଳି ଭାବରେ ପାଞ୍ଚଟି ମୁଣ୍ଡ ଥିଲା ଅବିଦ୍ୟା, ସବୁଯାକ ଅବିଦ୍ୟା, ପାଞ୍ଚଟି ମୁଖରେ ଏତେ ଶକ୍ତି ଥିଲା, ମାଟି ପାଟି ମେଲା କରିକି ଆସିଲା ଗିଳିଦେବ, ଦଶ ଦିଗକୁ ଗିଳିଦେବ, ଏଇଭଳି ଭାବରେ ଯୁଦ୍ଧ ଚାଲିଛନ୍ତି। ଏବଂ ଯୁଦ୍ଧକୁ ମଧ୍ୟ ସୁଖଦେବ ଗୋସ୍ୱାମୀ ବହୁତ ସୁନ୍ଦର ଭାବରେ ବହୁତ ଆନନ୍ଦରେ ବର୍ଣ୍ଣନା କରୁଛନ୍ତି, ଆମେ ମଧ୍ୟ ସେଇଟାକୁ ବିସ୍ତାର ଆନନ୍ଦରେ ଶ୍ରବଣ କରୁଛେ ବା ଲୀଳା କୀର୍ତ୍ତନ କରୁଛେ ଭଗବାନଙ୍କ ଲୀଳା। ଏ ଲୀଳା ଏ ଭଗବାନ ଲୀଳା, ଲୀଳୟା ଶବ୍ଦ ରହିଛି ନା ଏଠି ଅଛି ଲୀଳା, ଇ ଭଗବାନଙ୍କ ଲୀଳା, ଲୀଳା ପୁରୁଷୋତ୍ତମ ସିଏ ଭଗବାନ, ଭଗବାନ କୃଷ୍ଣଙ୍କୁ କୁହାଯାଏ ଲୀଳା ପୁରୁଷୋତ୍ତମ, ଏବଂ ଭଗବାନ ରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ଏବଂ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ, ପ୍ରେମ ପ୍ରଦାନ କରନ୍ତି, ସବୁଠୁ ଷଷ୍ଠ ସବୁଠାରୁ ଶ୍ରେଷ୍ଠ ବଦାନ୍ୟ ହେଉଛନ୍ତି ମହାପ୍ରଭୁ, ନମ ମହାବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ, ସେ କୃଷ୍ଣଙ୍କୁ ପ୍ରେମ ପ୍ରଦାନ କରନ୍ତି। ଏଇ ଭଗବାନଙ୍କ ଯେଉଁ ଲୀଳା ରହିଛି, ଏସବୁ ପ୍ରେମ ସବୁ ରହିଛି, ପ୍ରେମ ବସ୍ତୁ ରହିଛି, କିନ୍ତୁ ଏଇଟା ଆମେ ପ୍ରାପ୍ତ ହେବା କେମିତି ନା ଗୌରାଙ୍ଗ ମହାପ୍ରଭୁଙ୍କ କୃପାରୁ। ଗୌରାଙ୍ଗ ମହାପ୍ରଭୁ କୃପାରୁ ଜଣେ ଏଇ କୃଷ୍ଣ ପ୍ରେମ ପ୍ରାପ୍ତ ହୋଇପାରିବ। ସେ ପ୍ରେମ ପ୍ରଦାନ କରିବା ପାଇଁ ଆସିଛନ୍ତି, ଯାଚି ଯାଚିକି ଦେଉଛନ୍ତି, ନିଅ। ଭଗବାନ କହୁଛନ୍ତି କ'ଣ, ତମାରେ ଲଇତେ ଆମି ହୈନୁ ଅବତାର, ତୁମାରେ ଲଇତେ ଆମି ହୈନୁ ଅବତାର, ଆମା ବିନା ବନ୍ଧୁବାର କେ ଅଛି ତୁମାର, ଆମା ବିନା ବନ୍ଧୁ କେ ଅଛି ତୁମାର। କୃଷ୍ଣ ପ୍ରେମ ପ୍ରଦାନ କରିକିରି ଆମକୁ ତାଙ୍କ ଧାମ ନେବା ପାଇଁ ଆସିଛନ୍ତି। ଏସବୁ ସାଧୁ ଶାସ୍ତ୍ର ଗୁରୁ ଏମାନେ ସବୁ ଆମକୁ ଉଦ୍ଧାର କରିବା ପାଇଁ ଆସିଛନ୍ତି, ତେଣୁ ଏସବୁ ପ୍ରଦାନ କରିଛନ୍ତି। ହଁ, ଭାଗବତଂ ପ୍ରଦାନ କରିଛନ୍ତି, ଏସବୁ ତାଙ୍କର ନିଜ ଜନକୁ ପ୍ରେରଣ କରିଛନ୍ତି, ସେ ଆମକୁ ଦେଉଛନ୍ତି, ଜ୍ଞାନ ଦେଉଛନ୍ତି, କେମିତି ଆମେ ଯିବା ଭଗବାନ ପାଖକୁ ଯିବା, ଏସବୁ କଥା ରହିଛି, ଏସବୁ ଜ୍ଞାନ ଦେଉଛନ୍ତି। କିନ୍ତୁ ଇଏ ମୂର ମଧୁମୂର ନରକ ବିନାଶନ, ଭଗବାନ ତ ବିନାଶ କରିଛନ୍ତି। ଏତେ ସବୁ ପାଞ୍ଚଟି ମୁଖ ଜ୍ଞାନ ମସ୍ତକ ରହିଛି, ଅଧିକ ଜ୍ଞାନ ତାର ରହିବା କଥା, କିନ୍ତୁ କ'ଣ ରହିଛି ତା ଦେହରେ? ଭଗବାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛି, ଏତେ ଶକ୍ତି ରହିଛି, ଭଗବାନ ବିରୁଦ୍ଧରେ ଯୁଦ୍ଧ କରୁଛି ସିଏ, ତେଣୁ ଆସିଗଲା, ରଡ଼ି ଛାଡ଼ିକିରି ଆସିଗଲା, ରଡ଼ି ଛାଡ଼ିକି ଆସିକିରି ଭଗବାନଙ୍କ ସହିତ ଯୁଦ୍ଧ କରୁଛନ୍ତି। ହଁ, ଏଇ ଲୀଳାକୁ ବର୍ଣ୍ଣନା କରାଯାଇଛି, ତେଣୁ ଏଠି କହୁଛନ୍ତି, ତା ପୂର୍ବରୁ ବର୍ଣ୍ଣନା କରାଯାଇଛି, ଭଗବାନ ଯେଉଁ ସର ଛାଡ଼ିଲେ ତା'ର ପାଟିକୁ ବିଦ୍ଧ କରିଦେଲେ, ତେଣୁ ସେ ଗଦା ଛାଡ଼ିଲା। ଆଉ ପୂର୍ବ ଶ୍ଳୋକରେ ଆମେ କହିଛୁ ଗଦା ଛାଡ଼ିଲା, ତେଣୁ ଏଇ ଶ୍ଳୋକରେ କହୁଛନ୍ତି, ତାମାପତନ୍ତିମ ଗଦୟା ଗଦା ମୃଧେ ମୃଧେ। ଭଗବାନ ଏ ଯୁଦ୍ଧକ୍ଷେତ୍ର ଏ କାମରୂପରେ ସେ ଯେଉଁ ରହିଛି ପ୍ରାଗ ଜ୍ୟୋତିଷପୁରରେ, ଗୋଟେ ଯୁଦ୍ଧକ୍ଷେତ୍ର ହେଇଯାଇ ସେଇଟା ଯୁଦ୍ଧକ୍ଷେତ୍ର, ଏବଂ ଆମ ପାଇଁ ମଧ୍ୟ ଯୁଦ୍ଧକ୍ଷେତ୍ର ରହିଛି। ଆଉ ନୁହଁ ସେହି ସମୟରେ ସେ ଯୁଦ୍ଧ କରୁଥିଲେ, ଆମେ ଯୁଦ୍ଧ କରୁନି ତା ନୁହଁ, ଆମ ପାଇଁ ମଧ୍ୟ ଆମର ଯେଉଁ ଜୀବନରେ ଆମେ ସବୁ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛୁ, ଇଏ ଗୋଟେ ଯୁଦ୍ଧକ୍ଷେତ୍ର। ଧର୍ମକ୍ଷେତ୍ରେ ଯୁଦ୍ଧକ୍ଷେତ୍ରେ ସମବେତା ଯୁଦ୍ଧୋତ୍ସବା, ସେ ହେଉଛି ଯୁଦ୍ଧକ୍ଷେତ୍ର, ଆମର ମଧ୍ୟ ଯୁଦ୍ଧକ୍ଷେତ୍ର ରହିଛି, ଆମେ ଯୁଦ୍ଧ କରୁଛେ ପ୍ରତି ମୁହୂର୍ତ୍ତରେ, ଆମେ ଯୁଦ୍ଧ କରୁଛେ, ସଂଗ୍ରାମ କରୁଛେ। ଆମେ ଗତକାଲି କହିଥିଲେ ନା, ତ୍ରିତାପରେ ସମୟ ଦଗ୍ଧୀଭୂତ ହେଉଛନ୍ତି, ଏ ସଂଗ୍ରାମ ମାୟା ବିରୁଦ୍ଧରେ ଯୁଦ୍ଧ ଚାଲିଛି, ମାୟା ବିରୁଦ୍ଧରେ ଯୁଦ୍ଧ, ମାୟାର ଅଧୀନରେ ଆମେ ରହିଛେ। ଆମେ ଯଦି ମାୟାରୁ ଉଦ୍ଧାର ହେବା ପାଇଁ ଚାହିଁବା, ମାୟା ତାପରେ ଲାଗିଯିବ, ଆମ ପଛରେ ଲାଗିଯିବ। ଆମେ ଯଦି ମାୟା ବିରୁଦ୍ଧରେ ଯୁଦ୍ଧ କରିବା, ମାୟା ତାର ସବୁ ଶକ୍ତି ରହିଛି, ସବୁ ଶକ୍ତି ସହିତ ଯୁଦ୍ଧ କରିବା ପାଇଁ ଆସିବ ଆମ ସହିତ, ଆମର ବର୍ତ୍ତମାନ ମାୟା ସହିତ ଯୁଦ୍ଧ କରୁଛେ, ହଁ ମାୟା ସହିତ ଯୁଦ୍ଧ କରୁଛେ। ତେଣୁ ଭଗବାନ କହିଲେ, ମା ମନୁଷ୍ମର ଯୁଦ୍ଧ ଚ, ଆମେ ଯେଉଁ ଯୁଦ୍ଧ କରୁଛେ ପ୍ରତି ମୁହୂର୍ତ୍ତରେ ଗୁଣର ପ୍ରଭାବ ରହିଛି, କେତେବେଳେ ତମ ଗୁଣର ପ୍ରଭାବ ରହିଛି, କେତେବେଳେ ରଜଗୁଣର ପ୍ରଭାବ ରହିଛି, କେତେ ସତଗୁଣର ପ୍ରଭାବ ରହିଛି, ଏ ମାୟା ବିରୁଦ୍ଧରେ ଯୁଦ୍ଧ ହେଉଛି। ତେଣୁ ଆମେ ଯେତେବେଳେ କାର୍ଯ୍ୟ କରୁଛେ ଭଗବାନଙ୍କୁ ସ୍ମରଣ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏହିଭଳି ଭାବରେ ଆମ ମଧ୍ୟ ଯୁଦ୍ଧ ଚାଲିଛି, ଏ ନୁହଁ ଭଗବାନ ଯୁଦ୍ଧ କରୁଥିଲେ ଆଉ ଯୁଦ୍ଧ ନାହିଁ, ତା ନୁହଁ, ଯୁଦ୍ଧ ସବୁ ସମୟରେ ରହିଛି, ସବୁ ସମୟରେ ଯୁଦ୍ଧ ରହିଛି, ଆମେ ଜାଣିପାରୁନି ଏଇଟା ଯୁଦ୍ଧ ବୋଲି, କିନ୍ତୁ ଏଇଟା ଯୁଦ୍ଧ, ଆମେ ଯୁଦ୍ଧ କରୁଛେ, ମାୟା ବିରୁଦ୍ଧରେ ଯୁଦ୍ଧ ହେଉଛି। ଆମେ ଯେତେବେଳେ ଭଗବାନଙ୍କ ଶରଣରେ ଗଲେ ଆମେ ଯୁଦ୍ଧ କରୁଛେ, ଆମର ଯେଉଁ ରହିଛି ଆମର ଜପ କରୁଛେ, ମାଳାରେ ଆଙ୍ଗୁଠି ରହିଛି, ଏମିତି ଆଙ୍ଗୁଠିଟିଏ ବି ରହିଛି, ବେଶୀ ଆଙ୍ଗୁଠି ଏମିତି ରହିଛି, ଏଇଟା ହେଉଛି କ'ଣ, ଏ ଯୁଦ୍ଧ, ଆମେ ଚ୍ୟାଲେଞ୍ଜ କରୁଛେ, ମାୟା ଆସ ତୁମେ ତ ଯୁଦ୍ଧ କରିବୁ, ମୁଁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ଆମେ ଯଦି ମାୟା ବିରୁଦ୍ଧରେ ଯୁଦ୍ଧ କରୁଛେ, ତେଣୁ ମାୟାକୁ ଦେଉଛେ, ଇସାରା ଦେଉଛେ, ମାୟା ଦେଖ ପ୍ରସ୍ତୁତ ହୁଆ, ଯୁଦ୍ଧ କରିବୁ ତୋ ସାଙ୍ଗରେ, ଆଙ୍ଗୁଠି ଦେଖାଉଛି ସେଥିପାଇଁ, କାହିଁକି ଜଣେ କେତେ ଜଣ ପ୍ରଶ୍ନ ପଚାରନ୍ତି କାହିଁକି ଆଙ୍ଗୁଠିଟା ବାହାର କରିବାକୁ ପଡ଼ିବ। ଆଉ ସେଇ ଆଙ୍ଗୁଠିଟା ଏଠାରେ ଛୁଇଁବା କଥା ନୁହେଁ, ଏଇଟା ପବିତ୍ର ନୁହଁ। ବିଶି ଆଙ୍ଗୁଠି ଯେଉଁ ରହିଛି ତର୍ଜନୀ, ତର୍ଜନୀ ଏ ଆଙ୍ଗୁଠି ମଧ୍ୟ ଆମେ ଯଦି କଥା କହୁଛେ, ଆଙ୍ଗୁଠି ଦେଖିକି କଥା କହିଲା ମଧ୍ୟ ଏଇଟା ଗୋଟେ ଇଏ କ'ଣ, ଏଇଟା ଗୋଟେ ପ୍ରକୃତ ମାନେ ଠିକ୍ ନୁହଁ, ଏଇଟା ଶୋଭନୀୟ ନୁହଁ। ଆମେ ଯଦି କଥା କହିବା ଆଙ୍ଗୁଠି ଦେଖିକି କଥା କହିବା, ଯେମିତି ଆଙ୍ଗୁଠି ଦେଖେଇବା ଯଦି କଥା କହୁଛେ ଯଦି ସେମିତି, ଏଇଟା ଗୋଟେ ଅସମ୍ମାନଜନକ କଥା ଆଙ୍ଗୁଠି, ଏଇ ଏଇ ଆଙ୍ଗୁଠି ପର୍ଟିକୁଲାର। ସେଇଥିପାଇଁ ଆମେ ମାୟାକୁ ଦେଖୁଛେ, ସମ୍ମାନ ତାକୁ କରୁଛେ, ମାୟାକୁ ଆମେ ଭଗବାନଙ୍କୁ ସମ୍ମାନ କରୁଛେ। ମାୟା ବିରୁଦ୍ଧରେ ଯୁଦ୍ଧ ହେଉଛି, ତେଣୁ ଏଇଭଳି ଭାବେ ମାୟା ଯେତେବେଳେ ମୌର ଯେତେବେଳେ ଯୁଦ୍ଧ କରୁଛି ଭଗବାନ ସହିତ, ଏ ଛାଡ଼ିଥିଲା ଗଧାକୁ, ଛାଡ଼ିଥିଲା ଏତେ ଶକ୍ତିର ଗଧାରେ ରହିଛି। ସାଧାରଣ ଲୋକ କିଏ, ସାଧାରଣ ଲୋକ ଛାଡ଼ନ୍ତୁ, ଭଗବାନ ଛଡ଼ା ଆଉ କେହି ତାଙ୍କୁ ଜିତିପାରିବେ ନାହିଁ, ଏଭଳି ଭାବରେ ଶକ୍ତି ସେ ପ୍ରାପ୍ତ ହୋଇଥିଲେ। ଦେବତାମାନେ ସବୁ କ'ଣ ଭିତତ୍ରସ୍ତ ହୋଇକି ରହୁଥିଲେ, ତେଣୁ ଯୁଦ୍ଧ ଚାଲିଛି, ସେମାନେ ମଧ୍ୟ ଆନନ୍ଦିତ ହେଉଛନ୍ତି ଭଗବାନ ସହ ଯୁଦ୍ଧ, ଯାହା ଭଗବାନ ସହ ଯୁଦ୍ଧ ହେଲା ସେମାନେ ମୃତ୍ୟୁବରଣ କରିବେ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି ସେମାନେ। ତେଣୁ ଏ ଯେଉଁ ଗଦା ଆସୁଛି, ବିରାଟ ଶବ୍ଦ ହୋଇକିରି ଆସୁଛି, ଗଦା ଆସୁଛି, ତେଣୁ ଏଠି କହୁଛନ୍ତି ଇଷ୍କଦେବକୁ ସେ ବର୍ଣ୍ଣନା କରୁଛନ୍ତି, ସେ ଦେଖୁଛନ୍ତି, ସେ ସବୁ ଲୀଳା ସବୁ ଦେଖୁଛନ୍ତି। ତାମ୍ ଆପତନ୍ତିମ୍ ଗଦୟା ଗଦା ମୃଧେ, ଯେତେବେଳେ ଏଇଭଳି ଭାବରେ ସେ ଗଦା ଆସୁଥିଲା, ଭଗବାନ କ'ଣ କଲେ ନା ସେଇ ଯୁଦ୍ଧକ୍ଷେତ୍ରରେ ମୃଧେ ଶବ୍ଦରେ ଆଚାର୍ଯ୍ୟମାନେ କହିଛନ୍ତି, ଭଗବାନ ଚାହିଁଥିଲେ ମୂରକୁ ତାର ଇଏ କରିଦେଇଥାନ୍ତେ, ନ୍ୟୁଟ୍ରାଲାଇଜ୍ କରିଦେଇଥାନ୍ତେ, ସେ ମନକୁ ମନ ଜଳି ପଡ଼ିକି ପାଉଁସ ହେଇଯାଇଥାନ୍ତା। ଭଗବାନଙ୍କର ଶକ୍ତି, ଏ ଅଗ୍ନି ହେଉଛନ୍ତି ଭଗବାନଙ୍କ ଶକ୍ତି, ଭୂମି ଜଳ ଅଗ୍ନି ବାୟୁ ଆକାଶ ଏସବୁ ଭଗବାନଙ୍କର ଶକ୍ତି, ନିମ୍ନତର ଶକ୍ତି, ତେଣୁ ଭଗବାନ ଚାହିଁଥିଲେ ତାକୁ ସେମିତି ମନକୁ ମନ ତାକୁ ହତ୍ୟା କରିଥିଲେ, ଭଗବାନଙ୍କ ଇଚ୍ଛାରେ ସେ ଜଳିପୋଡ଼ି ପାଉଁସ ହେଇଯାଇଥାନ୍ତା। ଯେମିତି ଆମେ ଦେଖିବା ମୁଚୁକୁନ୍ଦ, ମୁଚୁକୁନ୍ଦ ଭାଗବତ ଦଶମ ସ୍କନ୍ଧ 51 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ କ'ଣ ଭଗବାନ ନେଇଗଲେ କାଳଯବନକୁ, କାଳଯବନକୁ ନେଇଗଲେ ଧବଳ ଗୁମ୍ଫା ଭିତରେ ପ୍ରବେଶ କରିକି ଭଗବାନ ଲୁଚିଗଲେ, ଏବଂ ସେଇଠି ମୁଚୁକୁନ୍ଦ ଶୟନ କରିଥିଲେ। ଏବଂ ଇଏ ଯେଉଁ ଗଲା କାଳଯବନ, ଏତେ କ୍ରୋଧ ରହିଛି ସେ ଜାଣିପାରୁନାହିଁ ଇଏ କୃଷ୍ଣ ନୁହନ୍ତି। କୃଷ୍ଣ ଯଦିଓ ଦୁଇ ହାତରେ ସବୁ ଲୀଳା କରୁଥିଲେ, କିନ୍ତୁ ତାକୁ ଚାରି ହାତ ଦେଖାଇଥିଲେ, ଚତୁର୍ଭୁଜ ମୂର୍ତ୍ତି ଦେଖାଇଥିଲେ, କିନ୍ତୁ ସେ ଯେଉଁ ଶୟନ କରିଥିଲେ ମୁଚୁକୁନ୍ଦ, ସେ ଦୁଇ ହାତ ଥିଲା ତାଙ୍କର, ଚାରି ହାତ ନଥିଲା, କିନ୍ତୁ ଏତେ କ୍ରୋଧ ଥିଲା, କ୍ରୋଧରେ ବୁଦ୍ଧି ନଷ୍ଟ ହୋଇଯାଏ, କ୍ରୋଧରେ ବୁଦ୍ଧି ନଷ୍ଟ, ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି। ତେଣୁ ଆର ମଧ୍ୟ ସେଇଭଳି ଭାବରେ କ୍ରୋଧରେ ବୁଦ୍ଧି ନଷ୍ଟ ହୋଇଯାଇଛି, ତେଣୁ ସେ କ'ଣ କଲା ନା ତାଙ୍କର ବକ୍ଷ ଦେଶରେ ଗୋଟେ ପ୍ରହାର କଲା, ପଦପ୍ରହାର କଲା, ପଦପ୍ରହାର କଲା। ସେତେବେଳେ ସେ ଯେତେବେଳେ ଖୋଲିଦେଲେ ଚକ୍ଷୁ ମୁଚୁକୁନ୍ଦ, 27 ଯୁଗ ଧରି ସେ ସହନ କରିଥିଲେ, 27 ଯୁଗ କ'ଣ କମ୍ ହେଲାଣି, ଗୋଟିଏ ଯୁଗର ପରିମାଣ ହେଉଛି 43,20,000 ବର୍ଷ, ଆକୁ 27 ଗୁଣିଲେ ଯେତିକି ହେବ, କୋଟି କୋଟି ବର୍ଷ, କୋଟି କୋଟି ବର୍ଷ ସେ ଶୟନ କରିଥିଲେ। ନିଦ ଭାଙ୍ଗିଲା, ନିଦ ଭାଙ୍ଗି ଯେତେବେଳେ ଚକ୍ଷୁ ଖୋଲିଦେଇଛନ୍ତି, ସାଙ୍ଗେ ସାଙ୍ଗେ ଜଳିପୋଡ଼ି ପାଉଁସ ହେଇଗଲା। ଯଦି ମୁଚୁକୁନ୍ଦଙ୍କର ଚକ୍ଷୁରେ ଏତେ ଶକ୍ତି ରହିଛି, ଆଉ ଭଗବାନଙ୍କର ଚକ୍ଷୁରେ ଶକ୍ତି ନାହିଁ ନା, ଭଗବାନ ସେଭଳି କରିନାହାନ୍ତି, ଭଗବାନ ଯୁଦ୍ଧ କରୁଛନ୍ତି। ମୃଧେ ଶବ୍ଦ, ଏଇଠି ମୃଧେ ଶବ୍ଦର ଅର୍ଥ ହେଉଛି ଯୁଦ୍ଧକ୍ଷେତ୍ର, ମୃଧେ ଯୁଦ୍ଧକ୍ଷେତ୍ର ସେଠି ରହିଛି, ଯୁଦ୍ଧକ୍ଷେତ୍ର ସେ ଯୁଦ୍ଧ କରୁଛନ୍ତି, ଚ୍ୟାଲେଞ୍ଜ କରୁଛନ୍ତି, କ୍ଷତିର ସ୍ପିରିଟ୍ ହେଉଛି ଏଇଟା, ସେ ଚ୍ୟାଲେଞ୍ଜ କରିବେ, ଯିଏ ଚାହିଁବ ଯୁଦ୍ଧ କରିବା ପାଇଁ ସେ ଯୁଦ୍ଧ କରିବ, ନହେଲେ ଯିଏ ଚାହିଁବନି ଆମେ ଯୁଦ୍ଧ କରିବୁ ନାହିଁ। ଯେମିତି ଚ୍ୟାଲେଞ୍ଜ କରୁଥିଲା ହିରଣ୍ୟାକ୍ଷ, ହିରଣ୍ୟାକ୍ଷରେ ଏତେ ଶକ୍ତି ଥିଲା, ସବୁଆଡ଼େ ବୁଲୁଥିଲା, କିଏ ମୋ ସହ ଯୁଦ୍ଧ କରିବା ଆସ, କିନ୍ତୁ କିଏ ତା ସହ ଯୁଦ୍ଧ କରିବ, ଏତେ ଶକ୍ତି ସେ ପ୍ରାପ୍ତ ହୋଇଛି। ବରୁଣଙ୍କ ପାଖକୁ ଗଲା ଚ୍ୟାଲେଞ୍ଜ କରିବା ପାଇଁ, ବରୁଣ ଗୋଟେ ଥର, ବରୁଣ ଦେବ କ'ଣ କରିଥିଲେ ନା, ସିଏ ଗୋଟେ କରିଥିଲେ ଯଜ୍ଞ କରିଥିଲେ, ଯେଉଁ ଯଜ୍ଞ ହେଉଛି ସମସ୍ତେ ତାଙ୍କ ଅଧୀନରେ ଯିବେ, ସେ ଯଜ୍ଞ ସେ ଯେଉଁ ଯୁଧିଷ୍ଠିର ମହାରାଜ ଯଜ୍ଞ କରିଥିଲେ, କ'ଣ ତା ନାଁ ସେ ଯଜ୍ଞ ନା, ଅଶ୍ୱମେଧ ନୁହଁ, ରାଜସ୍ୱ ଯଜ୍ଞ, ରାଜସ୍ୱ ଯଜ୍ଞ ସେଇଭଳି ଭାବେ ରାଜସ୍ୱ ଯଜ୍ଞ କରିଥିଲେ ସେ ବରୁଣ। ବର୍ତ୍ତମାନ ସେ ବରୁଣ ଚ୍ୟାଲେଞ୍ଜ କଲେ, ହିରଣ୍ୟକ ଚ୍ୟାଲେଞ୍ଜ କଲା ବରୁଣକୁ। ବରୁଣ କହିଲେ ମୋର ବୁଢ଼ା ହୋଇଗଲାଣି, ମୁଁ ଆଉ ଯୁଦ୍ଧ କରିପାରିବି ନାହିଁ। ପ୍ରକୃତରେ ଦେବତାମାନେ ବୁଢ଼ା ହୁଅନ୍ତି ନାହିଁ, ଆମେ କହିଦେଲୁ ନା ସେଦିନ ନିର୍ଜରା ଅମରା ନିର୍ଜରା ଦେବା, ସେମାନଙ୍କର ବାର୍ଦ୍ଧକ୍ୟ ନାହିଁ ନିର୍ଜରା। କିନ୍ତୁ ଯାହା ବି ହେଉ, ସେ ଚାହିଁଲେଣି ଯୁଦ୍ଧ କରିବା ପାଇଁ, ତେଣୁ ହିରଣ୍ୟକ ଆଉ ଯୁଦ୍ଧ କଲା ନାହିଁ ତାଙ୍କ ସହିତ। ତେଣୁ ନାରଦ ମୁନିଙ୍କୁ ପଚାରିଲା, ମୋର କି ସମକକ୍ଷ ଯୋଦ୍ଧା ଅଛନ୍ତି ନା ତୁମର ସମକକ୍ଷ ଯୋଦ୍ଧା ଅଛନ୍ତି? ବାସୁଦେବ ଭଗବାନ ବାସୁଦେବ। ତେଣୁ ସେ ତାଙ୍କ ସହିତ ଯଦି ଯୁଦ୍ଧ କଲା, ଭାଗବତ ତୃତୀୟ ସ୍କନ୍ଧ 13-19 ଏ 7 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭାଗବତ ବିଭିନ୍ନ ସ୍ଥାନରେ ଆମେ ଦେଖିବା ଯୁଦ୍ଧ ସବୁ ଚାଲିଛି। ପ୍ରକୃତରେ ଆମର ମଧ୍ୟ ଯୁଦ୍ଧ ଚାଲିଛି। ଏଇ ଯେଉଁ ଯୁଦ୍ଧରେ ଯେଉଁ କୌଶଳଟାକୁ ଆମେ ଶିଖିବା କଥା, ଯୁଦ୍ଧର କ'ଣ କୌଶଳ ଆମେ ଶିକ୍ଷା କରିବା କଥା। ବିଭିନ୍ନ ସ୍ଥାନରେ ଭଗବତ ଗୀତାରେ ଶୁଣୁଛେ, ଭଗବତ ଗୀତା ଭଗବାନ କହିଲେ ଯୁଦ୍ଧ କ୍ଷେତ୍ରରେ, ଭଗବାନ କହିଲେ ଆଉ କେଉଁଠି କହିପାରିନଥାନ୍ତେ ଯୁଦ୍ଧ କ୍ଷେତ୍ରରେ କହିଲେ? ହଁ, ଆଉ ଗୋଟେ ଭଲ ସ୍ଥାନ ମିଳିଲାନି? କେତେ ଭଗବାନ ଅର୍ଜୁନଙ୍କ ସହିତ କେତେ ଲୀଳା କରିଛନ୍ତି, କେତେ ବସିଛନ୍ତି କି ଶୋଇଛନ୍ତି, ଖାଦ୍ୟ ଗ୍ରହଣ କରିଛନ୍ତି, ହସଖୁସି ହୋଇଛନ୍ତି, ଥଟା ତାମସା ହୋଇଛନ୍ତି, ଏଇଭଳି ଭାବରେ ଅନେକ ବିତିଯାଇଛି ଭଗବାନ ଏବଂ ଅର୍ଜୁନଙ୍କର ଅନେକ ଲୀଳା ସବୁ ରହିଛି। ଆଉ ଗୋଟେ ମାନେ କ'ଣ ଗୋଟେ ଭଲ ମୁହୂର୍ତ୍ତ ପାଇଲେନି ଯେଉଁ ଏଇ କଥା କହିବେ ଭଗବାନ? ଭଗବାନ କହିଲେ ଯୁଦ୍ଧ ସମୟରେ କହିଲେ ଭଗବାନ। ତେଣୁ ଇଏ ଯୁଦ୍ଧ ସବୁବେଳେ ଯୁଦ୍ଧ ଚାଲିଛି, ପ୍ରତି ମୁହୂର୍ତ୍ତରେ ଯୁଦ୍ଧ ଚାଲିଛି। ଭାଗବତ ମଧ୍ୟ ଅନେକ ସ୍ଥାନରେ ଦେଖିବା ଯୁଦ୍ଧ, ସବୁବେଳେ ଯୁଦ୍ଧ ଚାଲିଛି ଭାଗବତର ଆରମ୍ଭରୁ, ଯୁଦ୍ଧ କ୍ଷେତ୍ରରୁ ଆରମ୍ଭ ହେଇଛି କଥା ଭାଗବତମ। ଯେଉଁଠି ମହାଭାରତ ଯୁଦ୍ଧ ସରିଲା ସେଇଠୁ ଭାଗବତମ ଆରମ୍ଭ ହେଇଛନ୍ତି। ମହାଭାରତ ଯୁଦ୍ଧରେ ଯେଉଁ ରହିଛି ଯେଉଁ କଥା, ଏଇଠୁ ଭାଗବତମ ସେଇଠୁ ଆରମ୍ଭ ହେଇଛନ୍ତି କହିବାକୁ ଗଲେ ଗୋଟେ ଦୃଷ୍ଟିରୁ। ଯଦିଓ ନୈମିଷାରଣ୍ୟରେ ଏସବୁ କଥା କହିଛନ୍ତି, କିନ୍ତୁ କଥା ଯେଉଁ ଆରମ୍ଭ ହେଉଛି ଏଇ ମହାଭାରତ ଯୁଦ୍ଧ ପରେ କଥା, ମହାଭାରତ ଯୁଦ୍ଧ। ତେଣୁ ଏଇ ଯେଉଁ ଯୁଦ୍ଧ ଚାଲିଛି, ଭଗବାନ ମୃଦ୍ଧେ, ଭଗବାନ ଏଇଟାକୁ ମାୟାରେ କଲେ ନାହିଁ ଯୁଦ୍ଧ, ଭଗବାନ ସବୁଠାରୁ ଶ୍ରେଷ୍ଠ ମାୟା ବି ସେ। ଅସୁରମାନେ ତାଙ୍କଠାରୁ କିଛି ମାୟା ପ୍ରାପ୍ତ ହୋଇକରି ସେ ଭାବନ୍ତି ଆମେ ବହୁତ ମାୟା ଜାଣିଛୁ, କିନ୍ତୁ ଭଗବାନଙ୍କ ଏଭଳି ମାୟା ରହିଛି। ଆମେ ଗତକାଲି କହୁଥିଲେ ମାୟା ତଦପାଶ୍ରୟମ, ଏ ସମ୍ପୂର୍ଣ୍ଣ ମାୟାଦେବୀ ଭଗବାନ ପଛପଟେ ରହିଛନ୍ତି ତାଙ୍କର ସେବା କରିବା ପାଇଁ। ଆମ ସହିତ ଯେଉଁ ମାୟା ଯୁଦ୍ଧ କରୁଛନ୍ତି ଭଗବାନଙ୍କ ସେବା। ପ୍ରଭୁପାଦ ମହାରାଜ କହନ୍ତି ମାୟା ଇଜ୍ ମ୍ୟାଟେରିଆଲ ଏନର୍ଜି ଇଜ୍ ଡୁଇଙ୍ଗ ଏ ଥ୍ୟାଙ୍କଲେସ୍ ଜବ୍, ଥ୍ୟାଙ୍କଲେସ୍ ଜବ୍। ଏଇଟା ତାଙ୍କୁ ମାୟାକୁ କେହି ଧନ୍ୟବାଦ ଦେଉନାହାନ୍ତି, ମାୟାଦେବୀ ଆପଣଙ୍କୁ ବହୁତ ଧନ୍ୟବାଦ ଆପଣ ମୋ ସହିତ ଯୁଦ୍ଧ କରୁଛନ୍ତି, ମାୟା ଇଜ୍ ଡୁଇଙ୍ଗ ଏ ଥ୍ୟାଙ୍କଲେସ୍ ଜବ୍। କାହିଁକି ନା ଭଗବାନଙ୍କ ନିର୍ଦ୍ଦେଶରେ ଆମକୁ ଆମେ ପରୀକ୍ଷାରେ ପାସ୍ କଲେ ଯାଇ ଯିବା ନା, ଭଗବତ ଆମକୁ କେମିତି ଯିବା, ଫେଲ୍ ହେଇକି ଯିବା ଭଗବତ ଆମକୁ? ନିର୍ମାନ ମୋହା ଜିତ ସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟା ବିନିବୃତ କାମା ଦ୍ୱନ୍ଦ୍ୱର୍ବିମୁକ୍ତା ସୁଖ ଦୁଃଖ ସଙ୍ଗେଇ ଗଚ୍ଛନ୍ତ ମୂଢ଼ା ପଦମ ବୟମ ଦାତ। ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଲେ ଯୁଦ୍ଧ ହେବ ନିର୍ମାନ ମୋହା, ସମସ୍ତଙ୍କର ରହିଛି, ଆମକୁ ସମସ୍ତେ ମାନ ଦାବି କରୁଛେ, ଇଏ ମାୟାର ପରୀକ୍ଷା, ମାୟାର ଯୁଦ୍ଧ। ଆମେ ଯେତେବେଳେ ମାୟାରୁ ଉତ୍ତୀର୍ଣ୍ଣ ହେବା କେତେବେଳେ ନା ନିର୍ମାନ, ଆମେ ମାନ ଚାହିଁବା ନାହିଁ, ସମସ୍ତଙ୍କୁ ଦଣ୍ଡବୋଧ କରିବା, ଏମିତିକି ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କୁ ଦଣ୍ଡବୋଧ କରିବା, ନିର୍ମାନ ଏ ମୋହ ନିର୍ମୋହ। ଅର୍ଜୁନ ଏ ଗୀତା ଶୁଣିକିରି କହିଲେ ମୋର ମୋହ ଦୂର ହେଲା, ଆମେ ସେଇଭଳିଆ ମୋହଗ୍ରସ୍ତ ହେଇକି ରହିଛେ। ନିର୍ମାନ ମୋହା ଜିତ ସଙ୍ଗ ଦୋଷା, ଏ ଯେଉଁ ବିଭିନ୍ନ ପ୍ରକାର ଗୁଣର ରହିଛି ବା ଦୋଷ ରହିଛି, ଭୌତିକ ଜଗତର ଗୁଣ ଦୋଷ ସବୁ ରହିଛି, ଆ ଦୂର ଆମେ ଜିତ ସଙ୍ଗ ଦୋଷା କେମିତି ହେବ ନା? ଅଧ୍ୟାତ୍ମ ନିତ୍ୟା ପ୍ରତି ନିତ୍ୟଂ ଭାଗବତ ସେବୟା, ଇଏ ଅଧ୍ୟାତ୍ମ ନିତ୍ୟା, ଆମେ ସବୁବେଳେ ଭଗବାନ ସେ ଯୁକ୍ତ ହେବା ଅଧ୍ୟାତ୍ମ ନିତ୍ୟା। ବିନିବୃତ କାମା, ବିଭିନ୍ନ ପ୍ରକାର ଯେଉଁ କାମନା ରହିଛି ଏଥିରୁ ଆମେ ନିବୃତ ହେବା, ବିଶେଷ ଭାବେ ନିବୃତ ହେବା, ବିନିବୃତ କାମ ଦ୍ୱନ୍ଦ୍ୱ ବିମୁକ୍ତ, ଏ ଭୌତିକ ଜଗତ ଦ୍ୱନ୍ଦ୍ୱମୟ ଜଗତ, ଏଥିରୁ ଆମେ ମୁକ୍ତ ହେବାକୁ ପଡ଼ିବ, ସୁଖ ଦୁଃଖ ସଙ୍ଗେଇ। ଆମେ ସୁଖ ପାଇବା ପାଇଁ ଚେଷ୍ଟା କରିବା ନାହିଁ ବା ଦୁଃଖ ପାଇବା ପାଇଁ ଚେଷ୍ଟା କରିବା ନାହିଁ, ଭଗବାନ ପାଇଁ ସେବା କରିବା ପାଇଁ ଚେଷ୍ଟା କରିବା, ଏଥିରେ ସୁଖ ଆସୁ ବା ଦୁଃଖ ଆସୁ, ସୁଖ ଦୁଃଖ ସଙ୍ଗେ ଗଚ୍ଛନ୍ତି ମୂଢ଼ା, ତେଣୁ ଏମାନେ ଅମୂଢ଼ା, ଏମାନେ ମୂର୍ଖ ନୁହନ୍ତି ବା ଏମାନେ ବିଦ୍ୱାନ ବ୍ୟକ୍ତି, ପଦ୍ମବ୍ୟମ ତତ୍, ଭଗବାନ ପାଦକୁ ପ୍ରାପ୍ତ ହେବେ ସେମାନେ, ପଦ୍ମବ୍ୟମ ତତ୍, ଆମେ ମନୁଷ୍ୟ ଜନ ପ୍ରାପ୍ତ ହେଇଛେ ମାନେ ଏଇ ସୁଯୋଗ ଆମକୁ ପ୍ରଦାନ କରିଛନ୍ତି ଭଗବାନ, ସବୁ ତୁମକୁ ଜ୍ଞାନ ଦେଲେ, ସବୁ କଲେ, ସବୁ କରିଦେଲେ, ଏଣୁ ବର୍ତ୍ତମାନ ତୁମକୁ ଫାଇଟିଂ କରିବାକୁ ପଡ଼ିବ, ଫାଇଟିଂ କରି ମାୟା ସହିତ ଯୁଦ୍ଧ କରିକିରି ମାୟା ଉତ୍ତୀର୍ଣ୍ଣ ହେଇକିରି ଭଗବତ ଧାମକୁ ଯିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ଇଏ ଜିତିଲେ ଯାଇକି ଆମେ ଯିବା, ନହେଲେ ରହିବା ଏଇଠି, ଜିତିଲେ ଯାଇ ଯିବା, ନହେଲେ ପୁଣି ରହିବା, ପୁଣି ଥରେ ପୁଣି ସୁଯୋଗ ଦେବେ ଭଗବାନ, ଅବଶ୍ୟ ସୁଯୋଗ ଦେବେ, ତେଣୁ ଏଠି ଯେଉଁ ଯୁଦ୍ଧ ହେଉଛି ବ୍ୟାଟଲ୍ ଫିଲ୍ଡ, ବ୍ୟାଟଲ୍ ଯୁଦ୍ଧ ଆମେ ଦେଖିବା ଭାଗବତରେ କେତେ ଯୁଦ୍ଧ ବର୍ଣ୍ଣନା କରାଯାଇଛି, ଯୁଦ୍ଧ 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 ଏଇଭଳି ଭାବେ ଭଗବାନ କ'ଣ 6 ଦିନର ହେଇଥିଲା ବେଳେ ପୁତନା ସହିତ ଯୁଦ୍ଧ କରିଥିଲେ, 6 ଦିନର ପୁତନା ସହିତ ଯୁଦ୍ଧ କଲେ ଭଗବାନ, ତାଙ୍କର ଓଠର ବଳକୁ ଦେଖାଇଦେଲେ, ଓଷ୍ଠବଳ ବୋଲି କୁହାଯାଏ, ଓଷ୍ଠବଳ ଓଠର ବଳ ଭଗବାନ କେତେ ରହିଛି, ଭଗବାନ ହାତର ବଳ କ'ଣ କହିବା, ଖାଲି ଓଠରେ ସ୍ଥାନ ବାହନ କରିଦେଲେ ତାର ପ୍ରାଣ ଚାଲିଗଲା, ଏ ଓଠର ବଳ ଭଗବାନଙ୍କର, ଭଗବାନ ପାଦର ବଳ ଅଙ୍ଗୁରର ବଳ କିଭଳି ଭାବରେ, ଯେତେବେଳେ 6 ମାସ ହେଇଥିଲେ ସେ ଶକଟାସୁରକୁ ବିରାଟ ବଡ଼ ଶକଟ ଥିଲା, ସେଇଟାକୁ ପୁରା ଟେକିଦେଲେ, ମାନେ ଯେଉଁ ପାଦ ଛୋଟିଆ ଛୋଟିଆ ପାଦ, 6 ମାସର 3 ମାସ ତ୍ରୈମାସିକା ଶକଟା ଆପା ବୁଦ୍ଧା, 3 ମାସ ହେଇଥିଲା ଭଗବାନଙ୍କୁ, କଡ଼ଲିଟା ଏବେ ଆରମ୍ଭ କରିଥିଲେ, ଶକ୍ତି ନଥିଲା, କଡ଼ଲିଟି ପାରୁନୁ, 3 ମାସ ଧରି ଗୋଟିଏ ଭାଳେ ରହିଲେ, ଗୋଟିଏ ପୋଜରେ ରହିଲେ, କଡ଼ ଡ୍ୟୁଟି କରୁନଥିଲେ ଭଗବାନ, 3 ମାସ ହେଲା କଡ଼ ଡ୍ୟୁଟି ହେଲା ଆରମ୍ଭ କଲେ, ଯଶୋଦା ମା ଦେଖିକିରି ବହୁତ ଆନନ୍ଦିତ ହେଇଗଲେ, ମୋ ପୁଅର ବଡ଼ ଅଧିକା ହେଇଗଲେ, କଡ଼ ଡ୍ୟୁଟି ହେଲା, କାହିଁକି ଗୋଟେ ହେଲା ଫେଷ୍ଟିଭାଲ ହେଲା, ଇଏ ହେଉଛି ଫେଷ୍ଟିଭାଲ ହେଲା, ସବୁ ଆସିଥିଲେ ବୃନ୍ଦାବନବାସୀମାନେ ଆସିଲେ, ସବୁ ଭଜନ କୀର୍ତ୍ତନ ସବୁ ହେଲା, କେତେ କ'ଣ ହେଲା, ବ୍ରାହ୍ମଣମାନେ ସବୁ ସ୍ତୁତିବାଚନ କଲେ, ଯଜ୍ଞ ହେଲା, ଏସବୁ ହେଲା, ସମସ୍ତେ ବ୍ୟସ୍ତ ରହିଛନ୍ତି, ଭଗବାନଙ୍କୁ କ'ଣ କହିଲେ, ସେ ଶକଟ ତଳେ ଶୁଆଇ ଦେଇଛନ୍ତି, ମା ଯଶୋଦା ଶୁଆଇ ଦେଇଛନ୍ତି, ତେଣୁ ଭଗବାନ ଚିନ୍ତା କରୁଛନ୍ତି ମୋ ପାଇଁ ଏତେ ସବୁ କାର୍ଯ୍ୟ ହେଲା, ମୋତେ ଏଇଭଳି ଭାବରେ ଅଣହେଳା କରିଦେଇଛନ୍ତି, ଅବହେଳା କରିଦେଇଛନ୍ତି, ତେଣୁ ଭଗବାନ କ୍ରନ୍ଦନ କଲେ ମୋତେ କେହି ଶୁଣୁନାହାନ୍ତି, ସମସ୍ତେ ବ୍ୟସ୍ତ, ତେଣୁ ଭଗବାନ ତାଙ୍କ ପାଦକୁ ଟିକେ ଟେକିଦେଲେ, ଉପରୁ ଟେକିଦେଲେ, ସେଇଥିରେ ଶକଟଟି ଓଲଟି ପଡ଼ିଲା, ବିରାଟ ଶିଶୁପଦ ରାଧାକୃତି ସ୍ୱାମୀ ମହାଜ କହନ୍ତି ସେ ଆକାଶକୁ ପଳେଇଲା, ସେ ଶକଟ ତା ଉପରେ ବହୁତ ସବୁ ଥିଲା, ଯେଉଁମାନେ ବ୍ରଜବାସୀମାନେ ଆସିଥିଲେ ସବୁ କିଏ କ'ଣ ସବୁ ଆଣିକି ଆସିଥିଲେ, ଉପାୟନ କିଏ ଦହି କିଏ ଲହୁଣୀ କିଏ ଘିଅ ଇତ୍ୟାଦି କିଏ କ'ଣ ସବୁ ଆଣିକି ଆସିଥିଲା, ତେଣୁ ଏସବୁ ସହିତ ସେ ପଳେଇଲା, ଉପରକୁ ପଳେଇଲା, ତାପରେ ପୁଣି ଓଲଟିକିରି ପଡ଼ିଲା, କିନ୍ତୁ ଭଗବାନ ସେଠି ଶୟନ କରିଥିଲେ, 3 ମାସର ବାଳକ ଗୋଟିଏ ପଲଙ୍କରେ ଗୋଟିଏ ଯେଉଁ ଦୋଳିରେ ଶୟନ କରିଥିଲେ, ଏବଂ ତାଙ୍କ ପାଖରେ କେତେଜଣ ବ୍ରଜବାସୀମାନେ ବ୍ରଜବାଳକମାନେ ସେଇଠି ରହିଥିଲେ, ମା ଯଶୋଦା କହିଥିଲେ ଦେଖ ପିଲା ରହିଲା, ଲାଲା ଶୋଇଲା, ତା ନାମକରଣ ହେଇନଥିଲା ସେତେବେଳେ, ଲାଲା ରହିଲା ଟିକେ ଦେଖ ରକ୍ଷା କରୁଥା, ମାଛି ଫାଛି ବସିବ, ଭଗବାନଙ୍କର ସମସ୍ତେ ଭକ୍ତ, ଏସବୁ ଲୀଳା ରହିଛି, ବିରାଟ ଶବ୍ଦ ହେଲା, ସବୁ ଭଜନ କୀର୍ତ୍ତନ ଚାଲିଥିଲା, ଧୁମ୍ଧାମ୍ ଚାଲିଥିଲା, କିଏ କ'ଣ କରୁଥିଲେ ସବୁ ବନ୍ଦ ହେଇଗଲା, ସାଇଲେଣ୍ଟ ହେଇଗଲେ ସମସ୍ତେ, ଆସି ଦେଖିଲା ବେଳକୁ ଏ ଶକଟି ଓଲଟି ପଡ଼ୁଛି, ଏ ଲୀଳା ଭାଗବତ 10ମ ସ୍କନ୍ଧ 7ମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଆମର କହିବାର ଉଦ୍ଦେଶ୍ୟ ଥିଲା ଏ ଭଗବାନ ତାଙ୍କର ଅଙ୍ଗୁରୀର ବଳ ଦେଖାଇଲେ, ପାଦର ବଳ ଏଭଳି ଭଗବାନଙ୍କର, ଭଗବାନ ସେ ଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମାନ୍ତି, ତାଙ୍କର ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରିବେ, ସିଏ ହେଉଛନ୍ତି ଭଗବାନ, ସିଏ ହେଉଛନ୍ତି ଭଗବାନ, ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଏତେ ଶକ୍ତି ରହିଛି ଭଗବାନଙ୍କର, 6 ଦିନରୁ ଆରମ୍ଭ କରିକିରି 90 ବର୍ଷ ପର୍ଯ୍ୟନ୍ତ ଭଗବାନ ଯେଉଁ ଯୁଦ୍ଧ କଲେ ମହାଭାରତ ଯୁଦ୍ଧରେ, ମହାଭାରତ ଯୁଦ୍ଧରେ ଯୁଦ୍ଧ କରିନାହାନ୍ତି, କିନ୍ତୁ ସେଇଟା ହେଉଛି ତାଙ୍କର ଅନ୍ତିମ ଯୁଦ୍ଧ, ଯୁଦ୍ଧରେ ସେ ଯେଉଁ ରହିଥିଲେ ତାପରଠୁ ଯୁଦ୍ଧ କରିନାହାନ୍ତି ଭଗବାନ, ଯୁଦ୍ଧ କରିନାହାନ୍ତି, ଶାନ୍ତି ଯୁଦ୍ଧ ପରେ ଶାନ୍ତି ଆସିବ, ଏବଂ ଶାନ୍ତି ପାଇଁ ଯୁଦ୍ଧ ଦରକାର, ଶାନ୍ତି ପ୍ରାପ୍ତ ହେବା ପାଇଁ ଯୁଦ୍ଧ କରିବାକୁ ପଡ଼ିବ। ଆମେ ମାୟା ସହିତ ଯୁଦ୍ଧ କରିକିରି ଆମେ ଜିତିବା, ତାହେଲେ ଆମେ ଶାନ୍ତି ପ୍ରାପ୍ତ ହେବା, ଭଗବତ ଧାମକୁ ଯିବା, ନହେଲେ ଯୁଦ୍ଧ କରିବାକୁ ପଡ଼ିବ। ଶାନ୍ତି ପାଇବା ପାଇଁ ଯୁଦ୍ଧ କରିବାକୁ ପଡ଼ିବ। ତେଣୁ ଏ ଭଗବାନ ଯେଉଁ ଯୁଦ୍ଧ କରୁଛନ୍ତି, ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରି ଭଗବାନ ଚାହିଁଥିଲେ ତାଙ୍କ ଇଚ୍ଛାରେ ସବୁ ହେଇଯାଇପାରିଥାନ୍ତା, କିନ୍ତୁ ନା, ସେ ଯୁଦ୍ଧ କରୁଛନ୍ତି। ଏହି ଲୀଳାକୁ ତାଙ୍କର ଭକ୍ତମାନେ ଆସ୍ୱାଦନ କରିବେ, ଗୋଟିଏ ଗୋଟିଏ ଲୀଳାକୁ ଆସ୍ୱାଦନ କରିବେ। ଲୀଳା ଏଠି ରହିଛି, ଭଗବାନ କେମିତି ଯୁଦ୍ଧ କରୁଛନ୍ତି, ଏଇଟା ଦିବ୍ୟ। ଭଗବାନଙ୍କର ଜନ୍ମ କର୍ମ ଚମେ ଦିବ୍ୟମ୍, ଭଗବାନଙ୍କର ସବୁ ହେଉଛି ଦିବ୍ୟ, ଏଇଟାକୁ ବୁଝିବାକୁ ପଡ଼ିବ। ଆମେ ନିଜ ବୁଦ୍ଧି ବଳରେ ବୁଝିପାରିବା ନାହିଁ, ତେଣୁ ଆମର କୁହାଯାଏ ଯାଅ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ, ଯାଅ ଭାଗ ବୈଷ୍ଣବେର ସ୍ଥାନ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ, ଏକାନ୍ତ ଆଶ୍ରୟ ଚୈତନ୍ୟ ଚରଣେ। ଆମେ ଭାଗବତଙ୍କୁ ଆମ ନିଜ ବୁଦ୍ଧି ମାଧ୍ୟମରେ ବୁଝିପାରିବା ନାହିଁ, ଆମେ ବୈଷ୍ଣବ ପାଖକୁ ଯାଇକରି ଏଇଟା ବୁଝିବା। ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ତେ ଜ୍ଞାନମ ଜ୍ଞାନିନ ତତ୍ତ୍ୱଦର୍ଶିନ। ଆଗକୁ ବୁଝିବା ପାଇଁ ହେଲେ ଆମେ ଭୌତିକ ଜ୍ଞାନ ପାଇବା ପାଇଁ ହେଲେ ଆମର ଜଣେ ଗୁରୁ ଦରକାର, ଆଉ ପରମାର୍ଥିକ ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମର ଗୁରୁ ଦରକାର ନାହିଁ। ପରମାର୍ଥିକ ଜ୍ଞାନ ମନୁ ମନ ପ୍ରାପ୍ତ ହୋଇଯିବା, ସବୁ ପାଇଁ ଗୋଟେ ଗୁରୁ ରହିଛନ୍ତି। ଶ୍ରୀ ଶ୍ରୀ ସୀତାରାମ କୁଣମାନ ଯେଉଁ କି ଆମର ଶ୍ରୀ ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଏ ଯେଉଁ ବାରଣାସୀ ରହିଛି, କାଶୀ ରହିଛି, ସେଠି ଗୁରୁର ଶବ୍ଦ ଅଲଗା, ସେଠି ଗୁରୁର ଶବ୍ଦ ଅଲଗା। ସେଠି ଯିଏ ଯିବ ଜୋତା ପାଲିସ କରିବା ପାଇଁ ଯିବ, ସେ କହିବେ ସେ ବଚିବାକୁ ଯିବ, ଗୁରୁ ଜୋତା ଟିକେ ପାଲିସ କରିଦିଅନ୍ତୁ, ସମୁଦ୍ର ଗୁରୁ। ସବୁ ପାଇଁ ଗୁରୁ ଦରକାର, ଆଉ ଭଗବାନ କଥା ଜାଣିବା ପାଇଁ ଗୁରୁ, ବିନା ଗୁରୁରେ ଆମେ ଜାଣିଯିବା, ବିନା ଗୁରୁରେ ଜାଣିଯିବା। ତେଣୁ ଏ ଭଗବାନ ଯେଉଁ ଲୀଳା ସବୁ ହେଉଛି, ଆକୁ ସେହି ଅନୁସାରେ ବୁଝିବାକୁ ପଡ଼ିବ, ତତ୍ତ୍ୱରେ ବୁଝିବାକୁ ପଡ଼ିବ। ଖାଲି ଆପାତ ବିଚାର ଏବଂ ତତ୍ତ୍ୱ ବିଚାର, ଦୁଇଟି ବିଚାର ରହିଛି। ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଦୁଇଟି ବିଚାର ରହିଛି। ଶତକଡ଼ା 99 ଭାଗ ଲୋକ ଆପାତ ବିଚାର କରନ୍ତି, ଆଖିକୁ ଯେଉଁଟା ଦେଖାଗଲା ସେଇଟା ହେଉଛି ଆପାତ ବିଚାର, କିନ୍ତୁ ତାହାର ତତ୍ତ୍ୱଟାକୁ ସେମାନେ ଖୁବ୍ କ୍ୱଚିତ ଲୋକ ଜାଣନ୍ତି, ତତ୍ତ୍ୱ ବିଚାର। ଆମର ହେଉଛି ଭକ୍ତମାନଙ୍କର ତତ୍ତ୍ୱ ବିଚାର ସେମାନେ କରିବେ, ତତ୍ତ୍ୱରେ ଜାଣିବେ ସବୁକିଛି, ତତ୍ତ୍ୱରେ ଜାଣିବେ। ଭାଗବତମରେ ସେଇଭଳି ଭାବରେ ବହୁତ ତତ୍ତ୍ୱ ରହିଛି, ତତ୍ତ୍ୱ ନିହିତ ରହିଛି। ତେଣୁ ଏଠି ମୃଦେ ଶବ୍ଦ ବ୍ୟବହାର କରାଗଲା, ଏଇ ବ୍ୟାଟଲ୍ ଫିଲ୍ଡ ଯୁଦ୍ଧରେ ଭଗବାନ ଚାହିଁଥିଲେ ମାୟାରେ ତାକୁ ହତ୍ୟା କରିଦେଇପାରିଥାନ୍ତେ, ଆସିବା ଦରକାର ନଥିଲା, ସେଇଠି ଦ୍ୱାରକାରେ ରହିକି ସବୁ କରିଦେଇପାରିଥାନ୍ତି, କଣ୍ଟ୍ରୋଲ, ରିମୋଟ୍ କଣ୍ଟ୍ରୋଲ ଭଗବାନ ପାଖରେ ରହିଛି, ମତ ସର୍ବ ମତ ସ୍ମୃତି ଜ୍ଞାନ ଅପମାନ ଚ, ଭଗବାନ ସମସ୍ତଙ୍କ ହୃଦୟ ରହିକରି ରିମୋଟ୍ କଣ୍ଟ୍ରୋଲ କରୁଛନ୍ତି, କାହାକୁ ସ୍ମୃତି ଦେଉଛନ୍ତି, କାହାକୁ ଜ୍ଞାନ ଦେଉଛନ୍ତି, କାହାକୁ ବିସ୍ମୃତି ଦେଉଛନ୍ତି। ତେଣୁ ଭଗବାନ ଯାହା ଚାହିଁଲେ ତାହା କରିପାରିବେ, କିନ୍ତୁ ଭଗବାନ ଲୀଳାକୁ ବୁଝିବାକୁ ପଡ଼ିବ, ତତ୍ତ୍ୱରେ ବୁଝିବାକୁ ପଡ଼ିବ, କାହିଁକି ଏ ଲୀଳାଟି କଲେ, ଏସବୁ ଲୀଳା ରହିଛି। ଅସୁରମାନଙ୍କୁ ଯେଉଁ ହତ୍ୟା କରିଛନ୍ତି, ଏ ଆମର ସେ ଭକ୍ତିବିନୋଦ ଠାକୁର କହନ୍ତି ସପ୍ତମ ଗୋସ୍ୱାମୀ, ଏହାର ତତ୍ତ୍ୱ ରହିଛି। ଆମର ଶ୍ରୀ ଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଏ ଯେଉଁ ଲୀଳା ସବୁ ହେଉଛି ଏବେ ଦଶମ ସ୍କନ୍ଧରେ ଯେଉଁ ଭଗବାନ ଲୀଳା ସବୁ ରହିଛି, ଏଇଟାକୁ ଆମେ ବୁଝିବା ପାଇଁ ହେଲେ ଏକାଦଶ ସ୍କନ୍ଧ ପଢ଼ିବାକୁ ପଡ଼ିବ, ତତ୍ତ୍ୱ ତତ୍ତ୍ୱ ବିଚାର ତତ୍ତ୍ୱରେ ବୁଝିବାକୁ ପଡ଼ିବ। ଭଗବତ ଗୀତାରେ ଭଗବାନ କହିଲେ, ଅହମ୍ ସର୍ବଜ୍ଞାନ ଭୋକ୍ତା ଚ ପ୍ରଭୁ ରେ ବଚ ନ ତୁମାମ ଅଭିଜାନାଦି ତତ୍ତ୍ୱେ ନା ତତ୍ସବନ୍ତି ତେ, ଭଗବାନ ହେଉଛନ୍ତି ଉପଭୋଗକାରୀ, ଏଇଟାକୁ ଯେଉଁମାନେ ନ ବୁଝି ନ ପାରିବେ ତାଙ୍କର ପତନ ହୋଇଯିବ, ତତ୍ତ୍ୱେ ନ ତତ୍ସବନ୍ତି ତେ। ତେଣୁ ଗୋଟେ ମିନିଟ୍ କୀର୍ତ୍ତନ ଟିକେ କରନ୍ତୁ, ପ୍ରାଣବଲ୍ଲଭ ପ୍ରଭୁ ହରେ କୃଷ୍ଣ ହରେ। ପ୍ରାଣ ବଲ୍ଲଭ ଅର୍ଥ ଶବ୍ଦ କ'ଣ? ଆମର ଗୁରୁଦେବ ଗୁରୁ ମହାରାଜ ତାଙ୍କ ନାମ ଦେଇଛନ୍ତି ପ୍ରାଣ ବଲ୍ଲଭ, ତାର ଅର୍ଥ କ'ଣ? ବଲ୍ଲଭ ମାନେ ପ୍ରିୟ, ପ୍ରାଣ ପ୍ରିୟ, ସିଏ ପ୍ରାଣ ପ୍ରିୟ, ପ୍ରାଣ ବଲ୍ଲଭ। ତେଣୁ ଆମେ ଯେତେବେଳେ ଭୁବନେଶ୍ୱର ଥିଲୁ, ଇସ୍କନ ଭୁବନେଶ୍ୱରରେ ପ୍ରାଣ ବଲ୍ଲଭ ପ୍ରଥମେ ଆସିଥିଲେ, ସେଇଠି ପ୍ରଥମେ ମୋତେ ଦେଖା ହେଇଥିଲା ତାଙ୍କ ସହିତ। ଯାହା ହଉ, ଆମର କହିବାର ଉଦ୍ଦେଶ୍ୟ ଥିଲା ଏ ଯେଉଁ ମୁଧେ ବ୍ୟାଟଲ୍ ଫିଲ୍ଡରେ ଯୁଦ୍ଧ କ୍ଷେତ୍ରରେ ଭଗବାନ ଯୁଦ୍ଧ କରୁଛନ୍ତି। ଭଗବାନ ଚାହିଁଥିଲେ ଗୋଟିଏ ମୁହୂର୍ତ୍ତରେ ସବୁ କରିଦେଇପାରିଥାନ୍ତେ, କିନ୍ତୁ ଯୁଦ୍ଧ କରୁଛନ୍ତି। ଏଇଟାକୁ ଭକ୍ତମାନେ ଆସ୍ୱାଦନ କରିବେ, ଲୀଳା ପୁରୁଷୋତ୍ତମ, ଏଇଟା ବୁଝିବାକୁ ପଡ଼ିବ। ଲୀଳା ପୁରୁଷୋତ୍ତମ, ସେ ଲୀଳା କରୁଛନ୍ତି ଲୀଳୟା। ଯେଉଁ ଗଦା ଆସୁଛି ଦେଖିଲେ, ଆ ପୂର୍ବ ଶ୍ଳୋକରେ କୁହାଗଲା ନା ଗଦା ଫିଙ୍ଗିଲେ, ତେଣୁ କହିଲେ ତାମ ଆପତନ୍ତି ଗଦୟା ଗଦାଙ୍ଗୃଦେ। ଏ ଯେଉଁ ଗଦା ଆସୁଛି ସେ ବ୍ୟାଟଲ୍ ଫିଲ୍ଡ ଯୁଦ୍ଧ କ୍ଷେତ୍ରରେ, କେଉଁଠି ଏ ଯୁଦ୍ଧ କ୍ଷେତ୍ର ନା କାମରୂପ ଆସାମ ପ୍ରାଗ ଜ୍ୟୋତିଷପୁର, ସେଇଠି 5000 ବର୍ଷ ତଳର ଘଟଣା ହେଇ ଚାଲିଥିଲା, ଏଇ ଘଟଣାଟି ହେଉଥିଲା। ଯେତେବେଳେ ଆସୁଛି ଭଗବାନ କ'ଣ କଲେ ନା ଗଦା ଗଦୟା, ଏଇଠି କୁହାଯାଇଛି ଭଗବାନ କୁହାଯାଇଛି ଗଦାଗ୍ରଜ, ସେ ହେଉଛନ୍ତି ଗଦାଗ୍ରଜ। ଏ ତିନୋଟି ଶବ୍ଦ ବ୍ୟବହାର କରି ସୁଖଦେବ ଗୋସ୍ୱାମୀ, ଏଥିରେ ବହୁତ ଅଳଙ୍କାର ସବୁ ରହିଛି ଭାଗବତ ଶାସ୍ତ୍ରରେ, କ'ଣ ନାହିଁ ଦେଖନ୍ତୁ। ତିନୋଟି ଶବ୍ଦ ବ୍ୟବହାର କରି ଗଦୟା ଗଦାଙ୍ଗ ଗଦାଗ୍ରଜ ଗଦାଗ୍ରଜ, ପ୍ରତି ଶ୍ଳୋକରେ ବହୁତ ଅର୍ଥ ରହିଛି। ସେ ଗଦା ଛାଡ଼ିଲା ଭଗବାନ ତାଙ୍କ ଗଦାରେ, ସେ ଗଦା ସହିତ ଯୁଦ୍ଧ କଲେ, ଗଦାଗ୍ରଜ ସିଏ ଗଦାଗ୍ରଜ ଭଗବାନ ଗଦାଗ୍ରଜ, ଗଦାର ବଡ଼ ଭାଇ ସିଏ, ଗଦାର ବଡ଼ ଭାଇ ସିଏ ଗଦାଗ୍ରଜ। ତେଣୁ ଏ ଗଦା କ'ଣ କରିବ ଭଗବାନଙ୍କର? ଭଗବାନ ଚାହିଁଥିଲେ ତା ମନୁମନ ଗଦା ଖଣ୍ଡାଇଯାଏ, କିନ୍ତୁ ଭଗବାନ ଗଦାରେ ଗଦାକୁ ଗଦାଗ୍ରଜ, ଗଦାରେ ଗଦକୁ ସହସ୍ରଧା, ହଜାର ହଜାର ଖଣ୍ଡ କରିଦେଲେ ଭଗବାନ। ଇଏ ହେଉଛି ଭଗବାନ ଲୀଳା। ଦେଖନ୍ତୁ ସୁଖଦେବ ଗୋସ୍ୱାମୀ କେତେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, ଗଦୟା ଗଦାଂ ଗଦାଗ୍ରଜ, ଗଦାଗ୍ରଜ ଗଦାର ଗଦଙ୍କର ଭାଇ ସିଏ ବଡ଼ ଭାଇ। ଇଏ ଦେବକୀଙ୍କର ପରେ ତାଙ୍କର ପୁତ୍ର ଆସିଛନ୍ତି, ଗଦା ଏବଂ ଗଦ ଏବଂ ସୁଭଦ୍ରା, ଏମାନେ ସବୁ ଦେବକୀଙ୍କର ପୁତ୍ର, ଏମାନେ ସବୁ ସାନ ଭାଇ ବା ଭଉଣୀ ଭଗବାନଙ୍କର। ଏଣୁ ଭଗବାନଙ୍କର ଗୋଟିଏ ନାମ ହେଉଛି ଗଦାଗ୍ରଜ, ଗଦର ଗଦର ବଡ଼ ଭାଇ ସିଏ ଗଦାଗ୍ରଜ। ଗଦାଗ୍ରଜଙ୍କୁ ଗଦା କ'ଣ କାମ କରିବ ଗଦାଗ୍ରଜ ସିଏ? ତେଣୁ ଇଏ ଯେଉଁ ଛାଡ଼ିଲା ଗଦା, ମୋର ଯେଉଁ ଛାଡ଼ିଲା ଗଦା, ଇଏ ଭଗବାନ ମଧ୍ୟ ଗଦା ଧାରଣ କଲେ, ଗଦାକୁ ନଷ୍ଟ କରିବା ପାଇଁ ଗଦା ଧରିଲେ, ଗଦା ସବୁ ଗଦା ଗଦାରେ ଗଦା ସହିତ ଯୁଦ୍ଧ କଲେ। ଗଦୟା ଗଦାଙ୍ଗୃଦେ, ସେଇ ବ୍ୟାଟଲ୍ ଫିଲ୍ଡରେ, ସେଇ ଯେଉଁ ପ୍ରାଗ ଜ୍ୟୋତିଷପୁରରେ ଭଗବାନ ଏହିଭଳି ଗଦାଗ୍ରଜ ନିର୍ବିଭେଦେ ସହସ୍ରଧା, ହଜାର ଟୁକୁଡ଼ା କରିଦେଲେ ତାକୁ। ଦେଖନ୍ତୁ ହଜାର କରିହେବ? ଗଦାରେ ଭାଙ୍ଗିଲେ ଗୋଟି ଯେଉଁଠି ବାଜିବ ସେ ଖଣ୍ଡେ ଖଣ୍ଡ ହେଇଯିବ, ଦୁଇଖଣ୍ଡ ହେଇଯିବ, କିନ୍ତୁ ଭଗବାନଙ୍କର ଦିବ୍ୟତା, ଭଗବାନ ସେ ଦିବ୍ୟ, ଗଦା ମଧ୍ୟ ଦିବ୍ୟ, କୌମଦ କି କୌମଦ କି ଗଦା, କେବଳ ଗଦାଙ୍କର ନାମ ନେଲେ ଆମର ବର୍ଣ୍ଣନା କରେ ସଞ୍ଚିତ ଭଗବତ ଚରଣାର ବିନ୍ଦମ, ଭଗବାନଙ୍କ ଚରଣରେ ଏ ଗଦା ରହିଛି, ଶଙ୍ଖ ଚକ୍ର ଗଦା ପଦ୍ମୀ ବିଭିନ୍ନ ପ୍ରକାର ଚିହ୍ନ ରହିଛି। ଗଦାକୁ ଯଦି କେବଳ ଧ୍ୟାନ କରିବେ ତାହେଲେ ଆମର ସବୁ ବିପଦକୁ ସେ ଗଦା ଖଣ୍ଡ ଖଣ୍ଡ କରିଦେବେ, ସହସ୍ରଧା ହଜାର ହଜାର ବି କରିଦେବେ, ନଷ୍ଟ କରିଦେବେ ବିଭିନ୍ନ କ'ଣ ଏଇ ଦୁଃଖ ବିପଦକୁ। ବିପଦ ପଡ଼ିଲେ ଆମେ ଭଗବାନଙ୍କୁ ସ୍ମରଣ କରିବା, ଭଗବାନ ପାଦ ପଦ୍ମରେ ଏ ଗଦା ରହିଛନ୍ତି, ଗଦାଗ୍ରଜ ସିଏ ଗଦାରେ। ଦେଖନ୍ତୁ ଗଦାକୁ କିଭଳି ଭାବରେ ନିର୍ବିଭେଦେ, ତାକୁ ଭେଦ ଛିନ୍ନ କରିଦେଲେ କିଭଳି ଭାବରେ ନା ସହସ୍ରଧା, ହଜାର ହଜାର ଭାବରେ କରିଦେଲେ, ହଜାର ହଜାର କରିଦେଲେ କରିହେବ ସେଇଟା ଜଣେ କରିପାରିବେ? ଇ ଭଗବାନ ଦିବ୍ୟତା, ଭଗବତା ଭଗବାନ ଗଦା। ତେଣୁ ଇଏ ତ ଗଦାରେ ତାକୁ ନଷ୍ଟ କଲେ, କିନ୍ତୁ ଆମେ ଯଦି କେବଳ ଗଦାକୁ ଧ୍ୟାନ କରିବା ଆମର ସବୁ ଯେତେ ବିପଦ ଅଛି ସେ ସବୁ ହଜାର ହଜାର ଟୁକୁଡ଼ା ହେଇଯିବ, କେବଳ ଧ୍ୟାନ କଲେ ଗଦାଙ୍କୁ। ସେ ଗଦା ଭଗବାନ ପାଦ ପଦ୍ମରେ ରହିଛନ୍ତି ଚିହ୍ନ ଗଦା, ସଞ୍ଚିତ ଭଗବତ ଚରଣାରବିନ୍ଦ, ଏଇସବୁ ରହିଛନ୍ତି କ'ଣ ନା ଏଇ ଯେଉଁ ରହିଛି ଶଙ୍ଖ ଚକ୍ର ଗଦା ଏସବୁ ରହିଛନ୍ତି, ଚରଣ କଲେ ତାକୁ ଧ୍ୟାନ କଲେ ଏସବୁ ରହିଛି, ତାର ଫଳ ରହିଛି, ଧ୍ୟାନର ଫଳ ଭଗବାନ କପିଳଦେବ ମହାଦେବତୀଙ୍କୁ କହୁଛନ୍ତି। ଏ ଭଗବାନଙ୍କର ଆଉ ଆମେ କୀର୍ତ୍ତନ କରୁଛେ କ'ଣ ନ ହେବ, ତାର କ'ଣ ଫଳ ନ ହେବ? କେବଳ ଚିନ୍ତନ କଲେ ଜଣେ ଏଇ ତାର ଦୁଃଖରୁ ନିବୃତ୍ତ ହେବ ବା ଦୁଃଖ ଦୂର ହେଇଯିବ ତାର। ତେଣୁ ସହସ୍ରଧା କରିକିରି ଉଦ୍ୟମ୍ୟ ବାହୁନ ଅଭିଧାବତ ଅଜିତ, ଯେତେବେଳେ ଦେଖିଲା ମୁର ତାହାର ଗଦାଟି ନଷ୍ଟ ହେଇଗଲା। ପ୍ରଥମେ ଯେଉଁ ଛାଡ଼ିଥିଲା ତ୍ରିଶୂଳ, ତ୍ରିଶୂଳକୁ ଦୁଇଖଣ୍ଡ ତିନିଖଣ୍ଡ କରିଦେଇଥିଲେ, ବର୍ତ୍ତମାନ ଗଧାକୁ ଛାଡ଼ିଲା। ତ୍ରିଶୂଳ ଛାଡ଼ିଥିଲା କାହାକୁ, ଆଙ୍କୁ ପାଖକୁ ଯେଉଁ ରହିଛନ୍ତି ଗରୁଡ଼ଙ୍କୁ ପାଖକୁ, ଗରୁଡ଼ଙ୍କୁ ହତ୍ୟା କରିବା ପାଇଁ ଛାଡ଼ିଥିଲା। ବର୍ତ୍ତମାନ ଗଦାକୁ ଛାଡ଼ିଲା, ଭଗବାନ ଦେଖିକିରି ଭଗବାନଙ୍କୁ ହତ୍ୟା କରିବା ପାଇଁ ଛାଡ଼ିଲା ଗଦା, ତେଣୁ ଭଗବାନ ତାକୁ ନଷ୍ଟ କରିଦେଲେ। ତେଣୁ ବର୍ତ୍ତମାନ କ'ଣ କଲା ସିଏ, ନା ଉଦ୍ୟମ୍ୟ ବାହୁନ ଅଭିଧାବତ ଅଜିତ, ତେଣୁ ବାହୁ ଟେକିକିରି ଉଦ୍ୟମ୍ୟ ବାହୁନ ଅଭିଧାବତ, ବାହୁ ଟେକିକିରି ଆସିଲା ଝିଅ ତାକୁ କ'ଣ କରି ତାଙ୍କୁ ନଷ୍ଟ କର, କୁଣ୍ଠାକୁଣ୍ଠି କରିକି ନଷ୍ଟ କରିଦେବ, ଏଇଭଳି ଭାବରେ ଚିନ୍ତା କରୁଥିଲା। ମହାଭାରତରେ ବର୍ଣ୍ଣନା କରାଯାଇଛି ଆମର ଯେତେବେଳେ ଯେଉଁ ମହାଭାରତ ଯୁଦ୍ଧରେ ଯେଉଁ ସବୁ ରହିଛନ୍ତି ରୋଗ କ'ଣ ହସ୍ତିନାପୁର ରହିକରି ଧୃତରାଷ୍ଟ୍ର, ତାଙ୍କୁ ଆଖିକୁ ଦେଖାଯାଉ ନାହିଁ, ଅନ୍ଧ। କିନ୍ତୁ ମହାଭାରତ ଯୁଦ୍ଧ ପୂର୍ବରୁ ବ୍ୟାସଦେବ ଆସି କହିଲେ, ତାଙ୍କ ପୁତ୍ର ହେବେ ଧୃତରାଷ୍ଟ୍ର, କହିଲେ ପୁତ୍ର ତୁମେ ଚାହୁଁଛ କି ଯୁଦ୍ଧ ଦେଖିବା ପାଇଁ, ମୁଁ ତୁମକୁ ଦିବ୍ୟ ଦୃଷ୍ଟି ପ୍ରଦାନ କରିବି। ନା ପିତାଶ୍ରୀ, ମୁଁ ବର୍ତ୍ତମାନ ଏ ଯେଉଁ ମୋର ପିଲାମାନଙ୍କର ସବୁ ଏସବୁ ଏଇଟାକୁ ମୁଁ କ'ଣ ଦେଖିବି, ମୋର ସେକ୍ରେଟାରୀଙ୍କୁ ଦେଇଦିଅନ୍ତୁ, ସଞ୍ଜୟକୁ ଦେଇଦିଅନ୍ତୁ ସେ ଚକ୍ଷୁ। ସଞ୍ଜୟ ଦିବ୍ୟ ଚକ୍ଷୁ ପ୍ରାପ୍ତ ହୋଇକରି କହୁଥିଲେ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ, ଏଇ ଗୋଟିଏ ଶ୍ଳୋକ କହିଛନ୍ତି ଭଗବତ ଗୀତାରେ ଧୃତରାଷ୍ଟ୍ର, କି ମୋ କୁର୍ବତ ସଞ୍ଜୟ, କ'ଣ କଲେ। ତେଣୁ ସଞ୍ଜୟ କହିବା ପାଇଁ ଆରମ୍ଭ କଲେ, ଦ୍ୱିତୀୟ ନମ୍ବର ଶ୍ଳୋକରୁ ଲାଷ୍ଟ ଶ୍ଳୋକ ପର୍ଯ୍ୟନ୍ତ ସଞ୍ଜୟ କହିଲେ। ସଞ୍ଜୟ କହିକିରି ଏ କହିବାର ଉଦ୍ଦେଶ୍ୟ ଥିଲା ଯେ ଏତେ ତାଙ୍କର ଶକ୍ତି ରହିଛି ଧୃତରାଷ୍ଟ୍ରଙ୍କର, ମହାଭାରତରେ ବର୍ଣ୍ଣନା କରାଯାଇଛି ଏତେ ଶକ୍ତି ରହିଛି, ସେଥିରେ ମହାଭାରତ ଯୁଦ୍ଧରେ ଭୀମ ସବୁ ଶହେ ପୁତ୍ରଙ୍କୁ ହତ୍ୟା କରିଛନ୍ତି, ଭୀମ ଶହେ ପୁତ୍ରଙ୍କୁ ସେ ହତ୍ୟା କରିଛନ୍ତି, ଖବର ପାଇଲେ ସବୁ। ସଞ୍ଜୟ କହୁଥିଲେ ଆଜି ଏତିକି ପୁତ୍ରକୁ ହତ୍ୟା କଲେ, ଆଜି ଏତିକି ଭୀମ ସବୁ ହତ୍ୟା କରିଛନ୍ତି, ଆଉ କିଏ ହତ୍ୟା କରନ୍ତି, ଭୀମ ଶପଥ କରିଥିଲେ ମୁଁ ଏମାନେ ସବୁ ହତ୍ୟା କରିବି, ଶପଥ କରିଥିଲେ, ତେଣୁ ସମସ୍ତଙ୍କୁ ହତ୍ୟା କରିଛନ୍ତି। ତେଣୁ ମହାଭାରତ ଯୁଦ୍ଧ ପରେ ଯେତେବେଳେ ଆସିଲେ ସେମାନେ, ପାଣ୍ଡବମାନେ ଆସିଲେ, ଧୃତରାଷ୍ଟ୍ର ଚାହିଁଲେ ଦେଖେଇଲେ ମୁଁ ମୋର ଭୀମକୁ ମୁଁ ଆଲିଙ୍ଗନ କରିବି, ଏତେ ପ୍ରେମ ଦେଖାଉଛନ୍ତି ମୁଁ ଆଲିଙ୍ଗନ କରିବି, କିନ୍ତୁ ଭଗବାନ ଜାଣିଛନ୍ତି କ'ଣ ପାଇଁ ଆଲିଙ୍ଗନ କରିବା ପାଇଁ, ତେଣୁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ଗୋଟେ ଲୁହାର ଭୀମଟେ ତିଆରି କରିଥିଲେ, ଲୁହାର ଭୀମ ସେ ଭୀମକୁ ଯେତେବେଳେ ଠେଲିଦେଲେ ଧୃତରାଷ୍ଟ୍ର, ଧୃତରାଷ୍ଟ୍ର ତାକୁ ଆଲିଙ୍ଗନ କରିଦେଲେ, ଏଭଳି ଭାବରେ ତା କ୍ରୋଧ ଥିଲା, ଏଭଳି ଭାବରେ ଚାପିକି ଦେଇଦେଲେ ସେ ଯେଉଁ ରହିଛି ଲୁହାର ଭୀମ ସବୁ ଖଣ୍ଡ ଖଣ୍ଡ ହେଇଗଲା। କେତେ ଶକ୍ତି ଥିଲା ଧୃତରାଷ୍ଟ୍ରଙ୍କ ଏଇଥିରେ ଆମେ ଜାଣିବା। ଏଇ ଆମର ଏଇ ପ୍ରସଙ୍ଗଟି ଆସିଲା କାହିଁକି ନା, ଇଏ ମଧ୍ୟ ସେଇଭଳି ଭାବରେ ହାତ ଯାଉଥିଲା, ହାତ ଯାଉଥିଲା ଅଭିଧାବତ ଉଦ୍ୟମ୍ୟ ବାହୁନ ଅଭିଧାବତ ଅଜିତ, ବାହୁ ଟେକିକରି ସେଇଭଳି ଭାବରେ ଚିନ୍ତା କରୁଥିଲା, ତାଙ୍କୁ ଇଏ କରିଦେବ ଖଣ୍ଡ ଖଣ୍ଡ କରିଦେବ ଟୁକୁଡ଼ା ଟୁକୁଡ଼ା ଯେମିତି ଇଏ ଟୁକୁଡ଼ା ଟୁକୁଡ଼ା କରିଦେଲେ ଗଦାକୁ, ଗଦା ଆଗରେ ଟୁକୁଡ଼ା ଟୁକୁଡ଼ା ଇଏ ମଧ୍ୟ ଭାବୁଥିଲେ ଏମିତି କରିଦେବେ ବୋଲି। କିନ୍ତୁ ଭଗବାନ ତାକୁ ଆଉ ସେ କଥା ସୁଯୋଗ ଦେଲେ ନାହିଁ। ମହାପ୍ରଭୁ କହିଛନ୍ତି ସେ କଥା, ଆଶ୍ରୀ ସେବା ପାଦର୍ତ୍ତାଂ ପିନଷ୍ଟୁ ମାମ ଅଦର୍ଶନା ମର୍ମହତାଂ କରୁଥିବା ଯଥା ତଥା ବା ବିଧଥା ଲମ୍ପଟ ମତ ପ୍ରାଣନାଥ ସହିବ ନା ପର, ଭଗବାନ ତାଙ୍କର ଭକ୍ତଙ୍କୁ ଆଲିଙ୍ଗନ ପ୍ରଦାନ କରନ୍ତି, ଆଲିଙ୍ଗନ ପ୍ରଦାନ କରନ୍ତି। ମହାପ୍ରଭୁ କହନ୍ତି, ମହାପ୍ରଭୁ ଜଣେ ଭଗବାନ ଭକ୍ତ ହୋଇଗଲେ ମହାପ୍ରଭୁ ନିଜକୁ ବିକି ଦିଅନ୍ତି, ତାଙ୍କ ପାଖରେ କହନ୍ତି ମୁଁ ତୁମକୁ ଆଉ କିଛି ଦେଇପାରିବି ନାହିଁ, କହିକି ତାକୁ ଆଲିଙ୍ଗନ କରନ୍ତି ଏଭଳି ଭାବରେ। ଭଗବାନ ଆମକୁ ଆଲିଙ୍ଗନ କରନ୍ତୁ ବା ପାଦରେ ପାଦ ପଦାଘାତ କରନ୍ତୁ, କିନ୍ତୁ ଯାହା କଲେ ମଧ୍ୟ ସିଏ ଆମର ପ୍ରାଣପ୍ରିୟ, ମୋ ପ୍ରାଣ ନାଥ ସହେବ ନା ପ୍ରାଉ କିଏ ନୁହନ୍ତି, ଏଇଟା ହେଉଛି ରାଧାରାଣୀଙ୍କର ଭାବ, ରାଧାରାଣୀଙ୍କର ଭାବ। ଏ ବହୁତ କଥା ରହିଛି, ଆମର ସମୟ ନାହିଁ। ଏ ମହାପ୍ରଭୁ ଗୋଟେ ଛଦ୍ମ ବେଶରେ ଯାଇଥିଲେ, ସନ୍ନ୍ୟାସୀ ବେଶରେ, ଭଗବାନ କୃଷ୍ଣ ଏ ଯେଉଁ ରାଧାରାଣୀ ଅଭିମାନ କରିଥିଲେ, ତେଣୁ ସନ୍ନ୍ୟାସୀ ବେଶରେ ଯାଇଥିଲେ, ସନ୍ନ୍ୟାସୀ ତାକୁ ଆଲାଉ କରିନଥିଲେ, ରାଧାରାଣୀ ବିଶାଖା ଏବଂ ଲଳିତାଙ୍କୁ କହିଯାଇଥିଲେ ନା ତାକୁ ଛାଡ଼ିବ ନାହିଁ ଏଇଭଳି ଭାବରେ। ତେଣୁ ସନ୍ନ୍ୟାସୀ ବେଶରେ ସେ ଆସିଲେ, ସନ୍ନ୍ୟାସୀ ବେଶରେ ଆସିବା ବେଳେ ତାଙ୍କୁ କୁଞ୍ଜକୁ ଆଲାଉ କରାଗଲା, ଏ କୁଞ୍ଜ ରାଧାରେ ରହିଛନ୍ତି, ଯେତେବେଳେ ରାଧାରାଣୀ ଦେଖିଲେ ଭଗବାନ ସେ ସନ୍ନ୍ୟାସ ରୂପ ଚାଲିଗଲା କୁଆଡ଼େ, ସନ୍ନ୍ୟାସ ରୂପ ଚାଲିଗଲା, ସେ ତ୍ରିଭଙ୍ଗ ଲଳିତ ରୂପରେ ଠିଆ ହେଇଗଲେ ଭଗବାନ କୃଷ୍ଣ ତ୍ରିଭଙ୍ଗ ଲଳିତ କା। ତେଣୁ ସେଇଠି ରାଧାରାଣୀ ଏଇ ଶ୍ଳୋକଟି କହିଛନ୍ତି, ଆ ଶ୍ରୀ ସେବା ପାଦରତା ପିନଷ୍ଟୁ ମା ମଦର୍ଶନା ମର୍ମତା କରୁଥିବା ଯଥା ତଥା ବା ବିଧା ଦୁରମ୍ପଟ ମତ ପ୍ରାଣ ନାଥ ସୁସହିବ ନା ପର। ସିଏ ହେଉଛନ୍ତି ତମେ, ସେଇ ମୋର ପ୍ରିୟ, ଆଉ କିଏ ମୋର ନୁହନ୍ତି। ତମେ ମୋତେ ପଦାଘାତ କର ବା ଆଲିଙ୍ଗନ କର, ମୋର ଆଉ କେହି ନୁହନ୍ତି ପ୍ରାଣନାଥ, ଆଉ କେହି ନୁହନ୍ତି, ସେଇ ମୋର ପ୍ରାଣନାଥ। ତେଣୁ ଇଏ ଭାବୁଥିଲା ତାଙ୍କୁ ଆଲିଙ୍ଗନ କରିବା ପାଇଁ, ଆଲିଙ୍ଗନ କରି ଟୁକୁଡ଼ା ଟୁକୁଡ଼ା କରିଦେଇଥାନ୍ତା। ତେଣୁ ଭଗବାନ ହେଉଛନ୍ତି ଅଜିତ, ଯେତେବେଳେ ଧାବତ ଖୁବ୍ ବେଗରେ ଆସୁଥିଲା, ଅଭିଧାବତ ଖାଲି ଧାବତ ଶବ୍ଦରେ ବହୁତ ସ୍ପିଡ଼ରେ ଆସୁଥିଲା, ଅଭିଧାବତ କହିଲେ ଆମେ ବୁଝିପାରିବା କେତେ ସ୍ୱରରେ ଆସୁଥିଲା ସେ, ତାର ଯେତେ ଶକ୍ତି ରହିଛି ସବୁ ଶକ୍ତି ଲଗେଇକିରି ଆସୁଥିଲା ଅଭିଧାବତ। ଏସବୁ ବିଭିନ୍ନ ପ୍ରକାର ଉପସର୍ଗ ସବୁ ରହିଛି ଅଭିଧାବତ, ଏସବୁ ଧାବକୁ ଆସୁଛି କିଭଳି ଭାବରେ ନା କାହାକୁ କାହାକୁ ଆସୁଛି ନା ଅଜିତ, ସେ ଅଜିତ ଭଗବାନ, ଭଗବାନଙ୍କୁ ସେ ଜିତିବା ପାଇଁ ଆସୁଛି। ସେ କହୁଛି କ'ଣ, ମୁଁ ତାକୁ ପରାସ୍ତ କରିଦେବି, ତାକୁ ହତ୍ୟା କରିଦେବି ବା ଯାହା ଏମିତି ଭଳିଆ ପରାଜିତ କରିଦେବି, ଅଜିତ ଏମିତି ଭାବରେ ଧାବି ଦେବି, ସେ ହାତ ଟେକିଦେବ ଯେମିତି ଭାବରେ ହେଉଛି କ'ଣ ସେଇଟା ଯେଉଁ ଯୁଦ୍ଧ ହେଉଛି ନା ଆଜିକାଲି, ଯେଉଁ ମଲ୍ଲ ଯୁଦ୍ଧ ହେଉଛି, ହେଉଛି ଟାପିଦେବ, ସେ ଯଦି ହାତ ଟେକିଦେଲା ନହେଲେ ସେ ତାକୁ ଯୁଦ୍ଧ ଚାଲିଥିବ, ହାତ ଟେକିଦେଲା ମାନେ ମୁଁ ପରାସ୍ତ ହେଇଗଲି, ସରେଣ୍ଡର କରିଦେଲି। ସେ ଭାବୁଥିଲା ଭଗବାନ ହାତ ଟେକିଦେବେ, ଅଜିତକୁ ଜିତିଦେବା ପାଇଁ ଭାବୁ ଚିନ୍ତା କରୁଥିଲା, କିନ୍ତୁ ଇଏ ହେଉଛନ୍ତି ଅଜିତ, ଅଜିତଙ୍କୁ ଜିତିବା ପାଇଁ ଉପାୟ ରହିଛି। ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ପରେ ବ୍ରହ୍ମା କହିଛନ୍ତି ସେ କଥା, କେମିତି ଆମେ ଜିତିବା ଭଗବାନଙ୍କୁ, ଅଜିତଙ୍କୁ କେମିତି ଜିତିବା, କେମିତି ଜିତିବା। ଏ ଶ୍ଳୋକଟି ଯେଉଁ ରହିଛି କଳିଯୁଗରେ, ଇଏ ହେଉଛି ଭଗବାନଙ୍କୁ ପ୍ରାପ୍ତ ହେବାର ଉପାୟ, ରାୟ ରାମାନନ୍ଦ ଏ ଶ୍ଳୋକଟି କହିଛନ୍ତି। ମହାପ୍ରଭୁ ଯାଇଥିଲେ ରାୟ ରାମାନନ୍ଦକୁ ଦକ୍ଷିଣାତିକୁ ଯାଇଥିଲେ, ସେହି ସମୟରେ ତାଙ୍କ ସହିତ ଆଲୋଚନା ହେଇଛି ସାଧ୍ୟ ସାଧନ ବିଷୟରେ, ଆମର କ'ଣ ଲକ୍ଷ୍ୟ, କ'ଣ ସାଧ୍ୟ ଏବଂ ଲକ୍ଷ୍ୟକୁ ପ୍ରାପ୍ତ ହେବା ପାଇଁ ଉପାୟ କ'ଣ, ସାଧନ କ'ଣ। ତେଣୁ ରାୟ ରାମାନନ୍ଦ ବିଭିନ୍ନ ପ୍ରକାର ଶ୍ଳୋକ ସବୁ କହିଛନ୍ତି। ରାୟ ରାମାନନ୍ଦ ହେଉଛନ୍ତି ଅର୍ଜୁନ, ଏଇ ମହାପ୍ରଭୁ ହେଉଛନ୍ତି କୃଷ୍ଣ। ଭଗବତ ଗୀତାରେ କୃଷ୍ଣ ଅର୍ଜୁନକୁ ଜ୍ଞାନ ଦେଲେ, ଏବେ ଆସିକରି କୃଷ୍ଣ ଅର୍ଜୁନଠୁ ଜ୍ଞାନ ନେଉଛନ୍ତି, ପଚାରୁଛନ୍ତି କ'ଣ ସାଧ୍ୟ ସାଧନ। ଯେମିତି ଅର୍ଜୁନ ପଚାରିଲେ ପ୍ରଭୁ ମୋର କ'ଣ ସାଧ୍ୟ ଏବଂ ସାଧନ କ'ଣ, କ'ଣ ସେ ଶ୍ଳୋକଟି କହିଲେ ଦ୍ୱିତୀୟ ଅଧ୍ୟାୟରେ ରହିଛି ନା, କ'ଣ ମୁଁ ଆପଣଙ୍କୁ ଶରଣ ନେଲି, ଶିଷ୍ୟ ସ୍ତେହଂ ସାଧି ମାଂ ତ୍ୱଂ ପ୍ରପନ୍ନ, ମୋର କ'ଣ କି ମୋର ହେଉଛି କି ଶ୍ରେୟ, ଯଶ୍ରେୟସ୍ୟା ନିଶ୍ଚିତଂ ଗୃହୀତାନ୍ମି, ମୋର ହଁ କାର୍ପଣ୍ୟ ଦୋଷ, ମୋର କ'ଣ ସାଧ୍ୟ ଏବଂ ସାଧନ କ'ଣ। ଏଉ ଭଗବାନ ସେହି କୃଷ୍ଣ ଆସିଲେ ମହାପ୍ରଭୁ ଉପରେ ଆସିକରି ସେହି ଅର୍ଜୁନକୁ ରାୟ ରାମାନନ୍ଦ ପଚାରୁଛନ୍ତି କ'ଣ ସାଧ୍ୟ ସାଧନ। ତେଣୁ ରାୟ ରାମାନନ୍ଦ ବହୁତ ପ୍ରକାର ଶ୍ଳୋକ କହିଲେ ମହାପ୍ରଭୁ, ଏହ ବାହ୍ୟ ଆଗେ କହ ଆର୍, ଏଇଭଳି ଭାବରେ କହିକିରି ଯେତେବେଳେ ଅନ୍ତିମରେ ଏହି ଶ୍ଳୋକଟି କହିଲେ ମହାପ୍ରଭୁ କହିଲେ ଏ ହଏ। ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଜ୍ଞାନୀ ପ୍ରୟାସମ ମୋଦପାସ ନମନ୍ତ ଏବ ଜୀବନ୍ତି ସନ୍ମୁଖରେ ତା ଭବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ଶ୍ରୁତିଗତା ତନୁବାଙ୍ଗ ମନୋଭି ଯେ ପ୍ରାୟସୋ ଜିତୋ ଜିତୋ ପ୍ରସିତ ସ୍ତ୍ରୀଲୋକ୍ୟା। ଭଗବାନ ଅଜିତ, ଭଗବାନଙ୍କୁ ଜିତିପାରିବେ ନାହିଁ, କିନ୍ତୁ ଆମେ ଭଗବାନଙ୍କୁ ଜିତିଯିବା କଳିଯୁଗରେ ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଛି ଏଇଟା ମହାପ୍ରଭୁ କହିଲେ। ଏ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ, ଏ ଶ୍ଳୋକଟି ଯେତେବେଳେ କୁହାଯାଇଥିଲା ଏଇଟା ବ୍ରହ୍ମା କହିଥିଲେ ଦ୍ୱାପର ଯୁଗର ଅନ୍ତିମରେ, କିନ୍ତୁ କଳିଯୁଗ ପାଇଁ ଏଇଟା ଉଦ୍ଦିଷ୍ଟ, କଳିଯୁଗରେ ଭଗବାନ ପାଇବାର ଉପାୟ ହେଉଛି ଏଇଟା ଏଇ ଶ୍ଳୋକ। କ'ଣ ନା, ଜ୍ଞାନୀ ପ୍ରୟାସ ମୋଦ ପାସ, ଆମେ ଭଗବାନଙ୍କୁ ନିଜ ଜ୍ଞାନ ମାଧ୍ୟମରେ ଜାଣିବା ପାଇଁ ଚେଷ୍ଟା କରିବାକୁ, ତ୍ୟାଗ କରିବାକୁ ପଡ଼ିବ। ନମନ୍ତେ ଏବ, କେବଳ ନମ୍ର ଭାବରେ ଜୀବନ୍ତି ସନ୍ମୁଖରେ ତା ଭବଦୀୟ ବାର୍ତ୍ତା, ସନ୍ମୁଖରେ ତା ଭଗବାନଙ୍କ ଭକ୍ତଙ୍କ ମୁଖରୁ ଭବଦୀୟ ବାର୍ତ୍ତା, ଭଗବାନ କଥା ଆମେ ଶୁଣିବା, ନମ୍ର ଭାବରେ ଶୁଣିବା ଭବଦୀୟ ବାର୍ତ୍ତା। ସ୍ଥାନେ ସ୍ଥିତା, ସେ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି, କିନ୍ତୁ ତନୁବାଂ ମନୋଭୀର, କାୟ ମନ ବାକ୍ୟରେ ଶ୍ରବଣ କରିବା, ଟିକାରେ ଆଚାର୍ଯ୍ୟମାନେ କହିଛନ୍ତି କାୟ ମନ ବାକ୍ୟରେ କେମିତି ଶ୍ରବଣ କରିବା, କାୟରେ କେମିତି ଶ୍ରବଣ କରିବା, ନା ତାଙ୍କୁ ପ୍ରଣାମ କରିବା, ମନରେ ତାଙ୍କ ପ୍ରତି କ'ଣ ଗୌରବ ଭାବ ସ୍ଥାପନ କରିବା, ବାକ୍ୟରେ ତାଙ୍କୁ ତାଙ୍କର ପ୍ରଶଂସା କରିବା ବା ତାଙ୍କୁ ଜୟଗାନ କରିବା, ଏଇଭଳି ଭାବରେ ଯଦି ଶ୍ରବଣ କରିବା, ଯଦିଓ ଭଗବାନ ଅଜିତ କିନ୍ତୁ ଏଇ ଶ୍ରବଣ ମାଧ୍ୟମରେ ସେ ଭଗବାନଙ୍କୁ ଜିତିଯିବେ। ଏ କଳିଯୁଗରେ ଭଗବାନଙ୍କୁ ପ୍ରାପ୍ତ ହେବାର ଉପାୟ ହେଉଛି ଏଇଟା, ଅଜିତଙ୍କୁ ଜିତିଯିବା। ଇଏ କିନ୍ତୁ ଭାବୁଥିଲା ଜିତିବା ପାଇଁ ଉପାୟ ଅଲଗା ଉପାୟ କରୁଥିଲା, ହାତ ଟେକିକିରି ବା ଉଦ୍ୟମ୍ୟ ବାହୁନ ଅଭିଧାବତ ଧାଇଁକି ଧାଇଁ ଧାଇଁକି ଆସୁଥିଲା। ତେଣୁ ଭଗବାନ କ'ଣ କଲେ, ଯେତେବେଳେ ଆସୁଛନ୍ତି ଭଗବାନ କ'ଣ କଲେ ନା, ଶିରାଂସି ଚକ୍ରେଣ ଯାହାର ଲୀଳୟା, ପାଞ୍ଚଟି ମୁଖ ରହିଛି ତାର ଶିରାଂସି, ଦଶମୁଖ ଥିଲା ରାବଣର, ଭଗବାନ ସେ ଶିରାଂସି ଚକ୍ର ଇଏ କରିଥିଲେ। ସେହିଭଳି ଭାବରେ ଭଗବାନ କୃଷ୍ଣ ଆହାର ସବୁ ଶିରାଂସି ଚକ୍ରେଣ ଭଗବାନ ସୁଦର୍ଶନ ଚକ୍ର ଛାଡ଼ିଦେଲେ, ଏତେ ସବୁ ଆୟୁଧ ରହିଛି କ'ଣ ପାଇଁ ରହିଛି ସୁଦର୍ଶନ ଚକ୍ର। ଆଜି ଭଗବାନ ସେବା କରିକିରି ସିଏ ବହୁତ କୃତକୃତ୍ୟ ହୋଇଯାଉଥିବେ। ସୁଦର୍ଶନ ଚକ୍ର, ସୁଦର୍ଶନ ଚକ୍ର ଖାଲି ଇଏ ଗୋଟେ କ'ଣ ନିର୍ଜୀବ ବସ୍ତୁ ନୁହନ୍ତି ସୁଦର୍ଶନ ଚକ୍ର, ଆମେ ଯେମିତି ଜୀବନ୍ତ ବସ୍ତୁ, ଆମେ ଯେମିତି ଜୀବନ୍ତ ବ୍ୟକ୍ତି, ସେହିଭଳି ଭାବରେ ସୁଦର୍ଶନ ମଧ୍ୟ ଜୀବନ୍ତ, ତାଙ୍କର ଚେତନା ରହିଛି ସୁଦର୍ଶନ। ଭଗବାନଙ୍କ ସେବା କରି କେତେ ସେ ଆନନ୍ଦିତ ହେଉନାହାନ୍ତି। ଭାଗବତ ନବମ ସ୍କନ୍ଧରେ ଏ ଲୀଳା ସବୁ ବର୍ଣ୍ଣନା କରାଯାଇ ସୁଦର୍ଶନଙ୍କୁ ସ୍ତୁତି କରିଛନ୍ତି ଯଯାତି ମହାରାଜ, ସରି କ'ଣ ଇଏ ଆମର ଯେଉଁ ରହିଛନ୍ତି ଅମ୍ବରୀଶ ମହାରାଜ, ସୁଦର୍ଶନକୁ ସ୍ତୁତି କରିଛନ୍ତି। ତାପରେ ସେ ଶାନ୍ତ ହେଲେ। ସୁଦର୍ଶନଙ୍କର ଆମେ ଭାବିବା ନାହିଁ ଇଏ ଗୋଟେ ମେଟେରିଆଲ ବସ୍ତୁ, ନା ଇଏ ମଧ୍ୟ ସ୍ପିରିଚୁଆଲ, ସବୁକିଛି ଭଗବାନଙ୍କ ସ୍ପିରିଚୁଆଲ, ସବୁକିଛି ଭଗବାନଙ୍କ ତତ୍ତ୍ୱକୁ ବୁଝିବାକୁ ପଡ଼େ, ଦିବ୍ୟ ସବୁକିଛି ଭଗବାନଙ୍କର। ତେଣୁ ଗଦା ମଧ୍ୟ ଯେତେବେଳେ ଭଗବାନଙ୍କର ସେବାରେ ଲାଗୁଛନ୍ତି ସେ କୃତ୍ୟକୃତ ହୋଇଯାଉଛନ୍ତି। ସୁଦର୍ଶନକୁ ଯେତେବେଳେ ଭଗବାନ ପ୍ରେରଣ କଲେ, ସୁଦର୍ଶନ ଚିନ୍ତା କରୁଥିବେ ମୋତେ ପ୍ରଭୁ ବ୍ୟବହାର କରୁନାହାନ୍ତି, ତେଣୁ ଭଗବାନ ବ୍ୟବହାର କଲେ ସୁଦର୍ଶନକୁ ତାଙ୍କର ମନୋଭାବ ଜାଣିକିରି। ତେଣୁ ସୁଦର୍ଶନକୁ କ'ଣ କଲେ ନା, ଶିରାଂସି ଚକ୍ରେଣ ଯାହାର ଲୀଳା, ତାର ପାଞ୍ଚ ଯେଉଁ ମୁଖ ରହିଛି ବା ରହିଛି ଶିର ରହିଛି, ଛେଦ କରିଦେଲେ, ପାଞ୍ଚ ମୁଖକୁ ଛେଦ କରିଦେଲେ, ଗୋଟି ଗୋଟି କରିକିରି ଚକ୍ର ଛେଦ କରିକି ଯାଉଥିବ, ଲୀଳା ଭଗବାନଙ୍କ ଲୀଳା, ଖେଳରେ ଖେଳରେ ଏଇଟା ଭଗବାନଙ୍କର ଖେଳ, ତାର ପ୍ରାଣ ଚାଲିଯାଉଛି କିନ୍ତୁ ଭଗବାନଙ୍କର ଲୀଳା, ଏଇଟା ଭଗବାନ ଖେଳୁଛନ୍ତି, ଇଏ ଭଗବାନଙ୍କ ଲୀଳା। ଏଇଭଳି ଭାବରେ ଲୀଳା ସବୁ ରହିଛି, ସେଥିପାଇଁ ଲୀଳା ପୁରୁଷୋତ୍ତମ ସିଏ, ଏଭଳି ଲୀଳା କେହି କରିନାହାନ୍ତି। ଭଗବାନ ରାମଚନ୍ଦ୍ରକୁ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି କୁହାଯାଏ, ଲୀଳା ପୁରୁଷୋତ୍ତମ ନୁହନ୍ତି ସିଏ। ଏବଂ ଭଗବାନଙ୍କର ଅନେକ ଅବତାର ଅଛନ୍ତି କିନ୍ତୁ ଏ ଭଗବାନ କୃଷ୍ଣଙ୍କୁ ଲୀଳା ପୁରୁଷୋତ୍ତମ ବୋଲି କୁହାଯାଉଛି, ଅନେକ ଲୀଳା ରହିଛି ଭଗବାନଙ୍କର, ଏ ଲୀଳା ଏଭଳି ଲୀଳା କାହାର ନାହିଁ, ତେଣୁ ସେ ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣ। ତେଣୁ ଲୀଳା ପୁରୁଷୋତ୍ତମଙ୍କ ଲୀଳା ଚାଲିବ, କଥା ଚାଲିବ, କିନ୍ତୁ ଆମର ସମୟ ମଧ୍ୟ ତାଙ୍କର ଲୀଳା ଗୋଟେ ସମୟ ହୋଇଗଲା। ଆମେ ରାକେଶ ଭକ୍ତ ଆସିଛନ୍ତି ବର୍ତ୍ତମାନ ଗୋଟେ ସୁନ୍ଦର ଭଗବାନ ଲୀଳାକୁ ବର୍ଣ୍ଣନା କରି ସଙ୍ଗୀତ ମାଧ୍ୟମରେ, ଆମେ ତ ଅନୁରୋଧ କରିବା ମାଇକ୍ ନେଇକି, ତେଣୁ ଆମେ କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଗୌର।